vasudevaya.
Upakrita bhakta satyamandino matrubanda mamara antarashtriya krishna bhavana sangha tarapuru apamanaku hardika kritagnata gnapan korchu. Aaji sandhyara eka parivesare amanku kichi bhagavanta katha kirtan kariba pai apamane sujog pradan karchanti. विशेष करी आज भागवत शास्त्र आविर्भाव तिथि भगवान आविर्भाव भगवान तिरोभाव जो भाई ना से भाव में भागवत आविर्भाव तिरोभाव ना भागवत सबु बेले अच्छी एवं सबु समय रही थी कृष्ण तुल्य भागवत विभु सर्वाश्रय प्रति श्लोके माँ मैंने पाटी बंद करूँ पाटी चुपचाप रुँ कि समय अंत पक्ष भगवान कथा श्रवण करने सुजोग दि जाए कृष्ण तुल्य भागवत विभु सर्वाश्रय भगवान तुल्य हूँ भागवत कहीं भगवान जोबले स्वधाम को यात्रा कले से धर्म ये भागवत शास्त्र ही आश्रय नला शास्त्र ही धर्म आश्रय नहीं ये प्रश्न पचरा सुत गोस्वामी को सौनकादि मुनि माने नैमिषारण्य जेतेबेले ऋषि मुनि माने 60,000 ऋषि मुनि माने समस्त एकत्रित तो ही प्रश्न पचार थिले जे कलिजुगर लोक माने किभळि भावरे पापर प्राबल्य रहिछि पाप भयंकर भावरे ग्रास करुछि सत्य त्रेता द्वापर परे कली जोटा कलहर जुग ठकामीर जुग तेणु ये कलह एवं ठकामी रु किभळि भावरे लोक माने रक्षा पाइबे सेतिपई मुनि ऋषि माने समस्ते चिंता कुल हेतिले चिंताशील हेतिले कहीं से भविष्य से दर्शन करते से दृष्टि रही दूरदृष्टि कि आम मान से दूरदृष्टि ना आम मैंने बद्ध जीवर रही चार्टा दोष रही गोटे हूँ भ्रम प्रमाद विप्रलिप्सा एवं करुणापाट भ्रम अर्थ जड़े लोक निश्चित भाव भूल कर भूल करवा जीवर स्वभाव मनुष्य मात्रे ही भूल तेणु मनुष्य मात्रे आम निश्चित भाव भूल करवा कि जो माने मुक्त जीव जो मानकर ए जगत रे कौन कार्य ना बा जो माने प्रकृत पक्षे ए जगत को उद्धार करने आसती जो माने भगवान को भूली जाइंट बद्धावस्था जो माने भोग कर उद्धार करने जो माने आसती से मानकर प्रकार भूल ना तेणु से भ्रम निकटे ना प्रमाद प्रमादर अर्थ हूँ माया मोहित हवा माया मोहित आम मैंने समस्ते होचे सत् को असत बोली भावचे एवं असत को सत् बोली भावचे सत् वस्तु हूँ भगवान एवं सत् वस्तु हूँ भगवान संपर्कित वस्तु तेणु से सबू वस्तु को आम मैंने असत बोली भावचे एवं जोटा असत ताको सत् बोली भावचे असत वस्तु कौन ना ये शरीर संपर्कित बंधु बांधव स्त्री पुत्र कन्या ज्ञाती बंधु स्वजन कुटुंब देश जाति एगुड़ा हूँ असत वस्तु एगुड़ा हूँ क्षणस्थायी आम से क्षणस्थायी वस्तु प्रति आम मैंने अधिक आसक्त चित्त होटा हूँ प्रमाद माया मोहित हवा ए प्रसंग में गोटे गप कहुए जीवर बिवर्त जीव किभली भाव में यही प्रकार आवर्त मध्य पड़ी महाभारत कथा जोबले पांडव मान इंद्रप्रस्थ तैयारी कले निर्माण कले कारण तांकु दुर्योधन विताड़ित कले हस्तिनापुर तेणु से माने भगवान कृष्ण सहायता नहीं पांडव माने से माने इंद्रप्रस्थ रो निर्माण कले एवं इंद्रप्रस्थ निर्माण पर जेतेबेले प्रतिष्ठा करिबा पई समस्त को निमंत्रण करागला ए समय रे दुर्योधन को मध्य से इंद्रप्रस्थ प्रासाद को निमंत्रण करा जायतिला तेणु इंद्रप्रस्थ को जो दुर्योधन आसुच्छे से ପ୍ରଥମେ ଯେତେବେଳେ ଗୋଟେ କୋଠରୀ ମଧ୍ୟକୁ ପ୍ରବେଶ କରୁଛି, ବିଶ୍ୱମୟ ଦାନବ ସେ ରଚନା କରିଥିଲା ସେ ଇନ୍ଦ୍ରପ୍ରସ୍ଥ, ସେ ଇନ୍ଦ୍ରପ୍ରସ୍ଥ ମଧ୍ୟକୁ ଯେତେବେଳେ ସେ ପ୍ରବେଶ କରୁଛି ଦୁର୍ଯ୍ୟୋଧନ, ସେତେବେଳେ ଗୋଟିଏ ଗୃହରେ ଦେଖାଯାଉଛି ସ୍ଥଳଭାଗ ଭଳି ଚଟାଣ, ଏଭଳି ଗାଲିଚା ପଡ଼ିଛି, ବସିବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି, ସେଟାକୁ ସ୍ଥଳଭାଗ ବୋଲି, କିନ୍ତୁ ପ୍ରକୃତ ପକ୍ଷେ ସେ ତା ସ୍ଥଳଭାଗ ନୁହଁ, ସେଟା ହେଉଛି ଜଳଭାଗ, ସେଟା ଜଳଭାଗ ତା ସ୍ଥଳଭାଗ ବୋଲି ଦେଖାଯାଉଛି, ପ୍ରତୀତ ହେଉଛି ସ୍ଥଳଭାଗ ଭଳି। ଦୁର୍ଯ୍ୟୋଧନ ସେଭଳି ଭାବରେ ସ୍ଥଳଭାଗ ବୋଲି ଭାବି ସେ ତାର ଭଲ ଭାବରେ ସେଠାକୁ ଗଲେ ସେ କୋଠରୀ ଭିତରକୁ, କିନ୍ତୁ ସେଟା ହେଉଛି ଜଳଭାଗ, ଯାହାଫଳରେ ପାଣି ଭିତରେ ପଡ଼ିଗଲେ ଏବଂ ସମସ୍ତେ ହସିବାକୁ ଲାଗିଲେ। ସମସ୍ତେ ଯେଉଁମାନେ ସେଠାରେ ଉପସ୍ଥିତ ଥିଲେ ସମସ୍ତେ ହସିଲେ, ଅନ୍ଧର ପୁତ୍ର ଅନ୍ଧ, ଅନ୍ଧ ତ ତା ବାପା, ଇଏ ତ ଏକୁଗ୍ରତ ଦେଖାଯାଉ, ତେଣୁ ସମସ୍ତେ ହସିଲେ ଏବଂ ଦୁର୍ଯ୍ୟୋଧନ ନିଜକୁ ବଡ଼ ଅପମାନିତ ବୋଧ କଲେ। ତାପରେ ଆଉ ଗୋଟିଏ କୋଠରୀକୁ ଯେତେବେଳେ ଗଲେ ସେତେବେଳେ ତାହା ଜଳଭାଗ ବୋଲି ପ୍ରତୀତ ହେଉଛି, ପାଣିର ଆସ୍ତରଣ, ଜଳର ଆସ୍ତରଣ, ସେଠି ପଦ୍ମ ପୁଷ୍ପର ହେଇଛି, ହଂସ ସନ୍ତରଣ କରୁଛି, ଏହି ପ୍ରକାର ଭାବରେ ଜଳର ଆସ୍ତରଣ ଅଛି, କିନ୍ତୁ ପ୍ରକୃତ ପକ୍ଷେ ତା ଜଳଭାଗ ନୁହେଁ, ତାହା ହେଉଛି ସ୍ଥଳଭାଗ। ଏବଂ ଯେତେବେଳେ ସେ ଲୁଗା ଟେକିକି ଯେତେବେଳେ ପାଣି ଭିତରେ ପ୍ରବେଶ କରିବା ପାଇଁ ପ୍ରସ୍ତୁତ ହେଉଛି, ସେତେବେଳେ ପ୍ରକୃତରେ ତାହା ଜଳଭାଗ ନୁହେଁ, ସେଟା ହେଉଛି ସ୍ଥଳଭାଗ। ତେଣୁ ସମସ୍ତେ ପୁଣି ହସିବାକୁ ଲାଗିଲେ ଯେ ଅନ୍ଧର ପୁତ୍ର ହେଉଛି ଅନ୍ଧ। ଏଇଭଳି ଭାବରେ ଆଉ ଗୋଟିଏ କୋଠରୀକୁ ଗଲାବେଳକୁ ସେଠାରେ ଦେଖାଯାଉଛି ଅଗ୍ନି ପ୍ରଜ୍ୱଳିତ ହେଉଛି ସମସ୍ତ, ଏବଂ ଦୁର୍ଯ୍ୟୋଧନ ସେଥିରେ ସନ୍ତର୍ପଣ ହେଇଗଲେ ଯେ କିଭଳି ଭାବରେ ମୁଁ ସେ ଗୃହକୁ ଯିବି, ଏବଂ ପ୍ରକୃତ ପକ୍ଷେ ସେଟା ଅଗ୍ନି ନୁହଁ, ସେ ଅଗ୍ନିର ପ୍ରତୀକ, ଅଗ୍ନିର ପ୍ରତିବିମ୍ବ ସେଟା ଦେଖାଯାଉଛି। ଏଇଭଳି ଭାବରେ ଜୀବ ଏଇ ଯେଉଁ ବିବର୍ତ୍ତ ମଧ୍ୟରେ ରହିଛି, ଯେଉଁଟା ଅସତ୍ ବସ୍ତୁ ତାହାକୁ ଆମେ ସତ୍ ବୋଲି ଭାବୁଛେ ଏବଂ ସତ୍ ବସ୍ତୁଟାକୁ ଅସତ୍ ବୋଲି ଭାବୁଛେ, ଜଳଭାଗଟା ସ୍ଥଳଭାଗ ଏବଂ ସ୍ଥଳଭାଗଟା ଆମକୁ ଜଳଭାଗ ବୋଲି ଦର୍ଶ। ଏଇଭଳି ଭାବରେ ଆମେମାନେ ମାୟା ମୋହିତ ହୋଇଛୁ, ତେଣୁ ମାୟା ମୋହିତ ହେଇଥିବା ଜୀବ ଏଠି ଦୁଃଖ ଭୋଗ କରୁଛି, ତ୍ରିତାପ ଦୁଃଖ ଭୋଗ କରୁଛି, ଏବଂ ଜନ୍ମ ମୃତ୍ୟୁ ଜରା ବ୍ୟାଧି ଦୁଃଖ ଦୋଷାନ ଦର୍ଶନ, ଏବଂ ଏଇ ଚାରିଟି ଦୁଃଖ ମଧ୍ୟ ରହିଛି। ତେଣୁ ଇଏ ହେଉଛି ପ୍ରମାଦ, ଏଇଟା ହେଉଛି ମାୟା ମୋହିତ ହେବା, ଜୀବ ଏହି ପ୍ରକାର ମାୟା ମୋହିତ ହେଉଛି। ତାପରେ ବିପ୍ରଲିପ୍ସା, ବିପ୍ରଲିପ୍ସା ଅର୍ଥ ଠକିବା, ଜୀବ ଠକିବାର ଚେଷ୍ଟା। ଆମେ ସମସ୍ତେ ନିଜକୁ ବଡ଼ ବଡ଼ ଚାଲାକ ବୋଲି ଭାବୁଛେ, ଏବଂ ଆମେ ଭାବୁଛେ ଆମେ ଅନ୍ୟକୁ ଠକିଦେବା, କିନ୍ତୁ ପ୍ରକୃତ ପକ୍ଷେ ଯିଏ ସର୍ବୋତ୍ତମ ଠକ ଅଛନ୍ତି, ସେ ସର୍ବୋତ୍ତମ ଠକ କିଏ? ଭଗବାନ କୃଷ୍ଣ। ଦ୍ୟୁତଂ ଛଳୟତାମ ଅସ୍ମି ଗୀତାରେ କହିଲେ ଯେ ତୁମେ ମୋତେ କ'ଣ ଠକିବ, ମୁଁ ତୁମଠାରୁ ସର୍ବୋତ୍ତମ ଠକ। ସିଏ କ'ଣ, ତାଙ୍କୁ ଆମେ କ'ଣ ଠକିବା? ତାଙ୍କର ସର୍ବୁଆଡ଼େ ଆଖି ଅଛି, ସର୍ବତ୍ର ନେତ୍ର ଅଖି ଶିର ମୁଖମ, ତାଙ୍କର ସବୁଆଡ଼େ ଚକ୍ଷୁ ରହିଛି, ସବୁଆଡ଼େ ତାଙ୍କ ଇନ୍ଦ୍ର ଅଙ୍ଗ ପ୍ରତ୍ୟଙ୍ଗ କାର୍ଯ୍ୟ କରୁଛନ୍ତି, ତେଣୁ ତାଙ୍କୁ ଆମେ କ'ଣ ଠକିପାରିବା? ଭୂମିର ଆପ ନଳ ବାୟୁ ଖମ୍ ମନ ବୁଦ୍ଧିରେ ବଚ ଅହଙ୍କାର ଇତିଅମେ ପ୍ରକୃତି ଭିନ୍ନ ଅଷ୍ଟଦା। ଭଗବାନଙ୍କର ସବୁ ରହିଛନ୍ତି ପ୍ରତିନିଧି, ସେ ସବୁ କିଛି ଆମର କାର୍ଯ୍ୟକୁ ଦର୍ଶନ କରୁଛନ୍ତି, ତେଣୁ ଆମେ କିଭଳି ଭାବରେ ଅନ୍ୟାୟ କରିବା, ଅସତ୍ କାର୍ଯ୍ୟ କରିବା, ଅନ୍ୟ ଉପରେ ଦୋଷାରୋପ କରିବା, ଅନ୍ୟ ଉପରେ ଅନ୍ୟକୁ ନିନ୍ଦା କରିବା, ଅନ୍ୟକୁ ଅନ୍ୟ ପ୍ରତି ଅତ୍ୟାଚାର କରିବା, ଏହାକୁ ଭଗବାନ ନିଶ୍ଚିତ ଭାବରେ ଆମର ଦଣ୍ଡ ଦେବେ। ଏସବୁ ଶିକ୍ଷା ଆମର ଦିଆଯାଉଥିଲା ପିଲାବେଳେ, କିନ୍ତୁ ଏଇ ବର୍ତ୍ତମାନ ଶିକ୍ଷା ନାହିଁ, ଯେଉଁଟା ଆମର ଭାଗବତ କଥା କୁହାଯାଉଛି, ଏଇ ଭାଗବତ ସଂସ୍କୃତି ଆମର ଭାରତୀୟ ଲୋକମାନଙ୍କର ଏଇସବୁ ଶିକ୍ଷା ରହିଛି, ଏସବୁ ଚେତନା ରହିଛି। ଯାଇ ଆମେ କହୁଥିଲେ କାଲି ଯେ ଭାରତୀୟ ଲୋକମାନଙ୍କର ସମସ୍ତଙ୍କର ଧର୍ମ ବିଶ୍ୱାସ ଥିଲା, ସମସ୍ତଙ୍କର ଭଗବତ ବିଶ୍ୱାସ ସେମାନଙ୍କର ଥିଲା, କାରଣ ଜାଣିଛନ୍ତି ସେମାନେ ନିଶ୍ଚିତ ଭାବରେ ଭଗବାନ ଅଛନ୍ତି, ଯାହା ମୁଁ ଦେଖଇ, ଯାହା ମୁଁ କହି, ଯାହା ମୁଁ ଚିନ୍ତଇ ମନେ, ଜଗତର କର୍ତ୍ତା ପରମ ଈଶ୍ୱର ଜାଣୁଛନ୍ତି ପ୍ରତିକ୍ଷଣ, ସବୁଠାରେ ଭଗବାନ ଅଛନ୍ତି, ମୋ କାର୍ଯ୍ୟକୁ ସର୍ବଦା ସେ ନିରୀକ୍ଷଣ କରୁଛନ୍ତି। ତେଣୁ ସେ ସବୁ କ୍ଷେତ୍ରରେ ସାବଧାନ ଏବଂ ସଚେତନ ହେଉଥିଲା, କୌଣସି କାର୍ଯ୍ୟ କରିବା ପାଇଁ ଗଲାବେଳକୁ ସେ ଚିନ୍ତା କରୁଥିଲା ଯେ ଏହି କାର୍ଯ୍ୟ କଲେ ମୋତେ ନିଶ୍ଚିତ ଭାବରେ ଏଥିପାଇଁ ଏହା କିଛି ମୋତେ ପ୍ରତିକ୍ରିୟା ଭୋଗ କରିବା ପାଇଁ ପଡ଼ିବ, ସେଥିପାଇଁ ସେ ସାବଧାନ ହେଉଥିଲା। କିନ୍ତୁ ବର୍ତ୍ତମାନ ଏଇ ଯେଉଁ ପାଶ୍ଚାତ୍ୟ ଶିକ୍ଷା, ପାଶ୍ଚାତ୍ୟ ଶିକ୍ଷା ବା ସଂସ୍କୃତିର ଯେଉଁ ପ୍ରସାର ହେଉଛି, ଆମେମାନେ ନାସ୍ତିକବାଦ ଆଡ଼କୁ ଗତି କରୁଛୁ, ଆମେମାନେ କ୍ରମଶଃ ନାସ୍ତିକ ହେଇଯାଉଛେ, ଭଗବତ ବିଶ୍ୱାସ ଆମର କ୍ରମଶଃ ଲୋପ ପାଇଯାଉଛି, ଆମର ଭଗବତ ଆସ୍ତିକତା ଏଗୁଡ଼ାକ ସବୁ କ୍ରମଶଃ ଲୋପ ହେଇଯାଉଛି, ଯେଉଁଥିପାଇଁ ଆମେ ନାସ୍ତିକ ହେଇଯାଉଛେ, ଆଉ ଆମର ଭୟ, ଆମେ ସମସ୍ତେ ଭୟଭୀତ ହେଇଯାଉଛୁ, ଆମେମାନେ ସମସ୍ତେ ଭୀତ ତ୍ରସ୍ତ ଅବସ୍ଥାରେ ଅଛୁ। ତାବତ୍ ଭୟଂ ଦ୍ରବୀଣ ଦେହ ଶୃହୁନ୍ ନିମିତ୍ତମ ଶୋକ ସ୍ପୃହା ପରିଭବ ବିପୁଳଶ୍ଚ ଲୋଭ। ଏଇ କଥା ବ୍ରହ୍ମାଜୀ କହୁଛନ୍ତି ଭଗବାନ କୃଷ୍ଣ, ଜୀବର ଭୟ କାହିଁକି ଉପସ୍ଥିତ ହେଉଛି, ଜୀବର ଭୟ ଉପସ୍ଥିତ ହେଉଛି ସେତିକିବେଳେ ଯେତେବେଳେ ସେ ତାର ଆଶ୍ରୟଦାତାକୁ ଭୁଲି ଯାଉଛି। ଯିଏ ତାକୁ ସବୁବେଳେ ସୁରକ୍ଷା ପ୍ରଦାନ କରିବ, ପ୍ରକୃତ ସୁରକ୍ଷା ପ୍ରଦାନ କରିବ, ସେ ସୁରକ୍ଷା ପ୍ରଦାନକର୍ତ୍ତାକୁ ସେ ଯେତେବେଳେ ଭୁଲି ଯାଉଛି ସେତେବେଳେ ଜୀବର ଭୟ ଉପସ୍ଥିତ ହେଉଛି ଏବଂ ସିଏ ଭାବୁଛି କ'ଣ ନା ଇଏ ମୋତେ ସୁରକ୍ଷା ଦେଇଦେବ, କିଏ ନା ମୋର ପିତା ବା ମୋର ପତି ବା ମୋର ବନ୍ଧୁ ବା ମୋର ବାନ୍ଧବ ଏପରିକି ସ୍ୱଜନ ଦେଶ ଜାତି ଏମାନେ ମୋତେ ସୁରକ୍ଷା ଦେଇଦେବେ। ତାବତ ଭୟମ୍ ଦ୍ରବିଣମ୍ ଦେହ ସୁହୃତ ନିମିତ୍ତମ୍ ଶୋକ ସ୍ପୃହା ପରିଭବ ବିପୁଳଶ୍ଚର ଏବଂ ସେମାନେ ମୋତେ ସୁରକ୍ଷା ଦେବେ ଏବଂ ସେମାନଙ୍କ ପାଇଁ ମୁଁ ଅଧିକ ଅର୍ଥ ସଞ୍ଚୟ କରିବି, ସେମାନେ କିଭଳି ଭାବରେ ପ୍ରତିପତ୍ତିଶାଳୀ ହେବେ ମୁଁ କିଭଳି ଭାବରେ ପ୍ରତିପତ୍ତିଶାଳୀ ଏଇଭଳି ଭାବରେ ସେ ଚିନ୍ତା କରୁଛି। କିନ୍ତୁ ପ୍ରତ୍ୟେକ କ୍ଷେତ୍ରରେ ସେ ବିତତ୍ରସ୍ତ ହେଉଛି ଏବଂ ପ୍ରତ୍ୟେକ କ୍ଷେତ୍ରରେ ସେ ଶଙ୍କିତ ହେଉଛି ଏବଂ ଯେତେଦିନ ପର୍ଯ୍ୟନ୍ତ ଆପଣଙ୍କ ପାଦ ପଦ୍ମରେ ସେ ଶରଣ ନ ନେଇଛି ଏହି ପ୍ରକାର ବିତତ୍ରସ୍ତ ଅବସ୍ଥା ହେବ, ଏଇଭଳି ତାର ଭୟ ରହିବ। ତେଣୁ ଏହି ପ୍ରକାର ଅବସ୍ଥା ଆମମାନଙ୍କର ସମସ୍ତେ ଆମେ କିଭଳି ଭାବରେ ଅନ୍ୟକୁ ଠକିବାକୁ ଚେଷ୍ଟା କରିବା, ଆମେ ନିଜେ ଠକାମିରେ ପଡ଼ିଯାଉଛୁ। କିନ୍ତୁ ଏଇ କଳିଯୁଗଟା ହେଉଛି ଠକ ଏବଂ କଳହର ଯୁଗ, କଳହ ଏବଂ ଠକାମିର ଯୁଗ ହେଉଛି କଳିଯୁଗ। ଏମାନେ ସମସ୍ତେ କଳହ ପ୍ରିୟ ଲୋକମାନେ ଏବଂ ସମସ୍ତେ ଠକ ଲୋକ, ସମସ୍ତେ ଠକାମିର ପ୍ରବୃତ୍ତି ରହିଛି। ତେଣୁ ଇଏ ହେଉଛି ବିପ୍ରଲିପ୍ସା, ଏଇ ଜୀବର ଗୋଟେ ହେଉଛି ପ୍ରବୃତ୍ତି ଏବଂ ଆଉ ଗୋଟିଏ ହେଉଛି କରୋନା ପାଠ। ଆମର ଇନ୍ଦ୍ରିୟ ଗୁଡ଼ିକ ହେଉଛି ଦୋଷଯୁକ୍ତ, ଆମର ଯେଉଁ ଇନ୍ଦ୍ରିୟ ଆମେ ମାନେ ପ୍ରାପ୍ତ ହେଇଛେ ସେଇ ଇନ୍ଦ୍ରିୟ ଗୁଡ଼ିକ ଦୋଷଯୁକ୍ତ ରହିଛି। କିଭଳି ଭାବରେ ଆମେ ଯେଉଁ ଚକ୍ଷୁକୁ ଆମେ ବିଶ୍ୱାସ କରୁଛେ, ଯାହାକୁ ଆମେ ଦେଖିବୁ ତାହାକୁ ଆମେ ଠିକ୍ ବୋଲି କହିବୁ, ସେ ଚକ୍ଷୁ ଆମେ ଯାହା ଦେଖୁଛେ ତାହା ପ୍ରକୃତରେ ଠିକ୍ ନୁହେଁ। କିଭଳି ଭାବରେ ନା ଆମକୁ ଯଦି ଗୋଟେ ଅନ୍ଧାର ଘରକୁ ଛାଡ଼ି ଦିଆଯିବ, ଆମେ ଅନ୍ଧାର ଘର ଭିତରେ ପ୍ରବେଶ କଲେ ଆମ ଚକ୍ଷୁ ଯେ ଚାହିଁଲେ ମଧ୍ୟ ଆମେ ଦେଖିପାରିବା ନାହିଁ, କାହିଁକି ନା ଆମର ଦୃଷ୍ଟିଶକ୍ତିଟା ସୀମିତ। ସେଭଳି ଭାବରେ ଆମେ ଯେତେବେଳେ ଟ୍ରେନ୍ରେ ଯାତାୟାତ କରୁଛେ, ଟ୍ରେନ୍ରେ ଯାଉଛେ, ଟ୍ରେନ୍ର ବାହାର ଜିନିଷ ଗୁଡ଼ାକ ଆମକୁ ଚଳପ୍ରଚଳ ହେଲା ଭଳି ଜଣାପଡ଼ୁଛି, ବୃକ୍ଷ ପାହାଡ଼ ପର୍ବତ ଇତ୍ୟାଦି ଚାଲିଲା ଭଳି ଜଣାପଡ଼ୁଛି, କିନ୍ତୁ ପ୍ରକୃତ ପକ୍ଷେ ସେଗୁଡ଼ିକ ଚାଲୁନି, ଟ୍ରେନ୍ଟା ଚାଲୁଛି, ଆମେ ଚାଲୁଛେ କିନ୍ତୁ ସେଗୁଡ଼ିକ ଚାଲିଲା ଭଳି ଜଣାପଡ଼ୁଛି। ତେଣୁ ଆମେ ଯେଉଁ ଚକ୍ଷୁ ସାହାଯ୍ୟରେ ଆମେ ଯାହା ଦେଖୁଛେ ତାହା ଠିକ୍ ବସ୍ତୁ ନୁହଁ। ତେଣୁ ଆମର ପ୍ରକୃତ ପକ୍ଷେ ଇନ୍ଦ୍ରିୟ ଗୁଡ଼ିକ ହେଉଛି ଦୋଷଯୁକ୍ତ ଇନ୍ଦ୍ରିୟ। ତେଣୁ ଏସବୁ ଦୋଷ ଆମମାନଙ୍କର ଅଛି, କିନ୍ତୁ ପ୍ରକୃତ ପକ୍ଷେ ଯେଉଁମାନେ ମୁକ୍ତ ଜୀବ, ଯେଉଁମାନେ ପ୍ରକୃତ ପକ୍ଷେ ଏ ଜଗତରେ କୌଣସି କାର୍ଯ୍ୟ ନାହିଁ ସେମାନଙ୍କର ଏଇ ଦୋଷ ନାହିଁ। ତେଣୁ ସେମାନେ ଆସନ୍ତି କିଭଳି ଭାବରେ ଲୋକମାନଙ୍କର ଉଦ୍ଧାର କରିବା ପାଇଁ, ଜୀବମାନଙ୍କର ଉଦ୍ଧାର କରିବା ପାଇଁ। ସେହିଭଳି ଭାବରେ ଏଇ ମୁନି ଋଷିମାନେ ବସି ନୈମିଷାରଣ୍ୟରେ ବସି ସେମାନେ ଏକତ୍ରିତ ହୋଇକି ପଚାରିଲେ ପ୍ରଶ୍ନ ଯେ ଏଇ ଲୋକମାନେ କଳିଯୁଗ ଲୋକମାନେ କିଭଳି ଭାବରେ ଉଦ୍ଧାର ହେବେ, ଏଇ କଳିଯୁଗ ଲୋକମାନଙ୍କର ଉଦ୍ଧାରର ପନ୍ଥା କ'ଣ, ଏଇ କଳିଯୁଗ ଲୋକମାନେ ଶାନ୍ତିରେ କିଭଳି ଭାବରେ ରହିବେ, ବା ଧର୍ମ ପ୍ରକୃତ ପକ୍ଷେ ଭଗବାନ ଆସିଥିଲେ ଧର୍ମ ପ୍ରତିଷ୍ଠା କରିବାକୁ ଆସିଥିଲେ। କାରଣ ଦ୍ୱାପର ଯୁଗରେ ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକ ଶରଣଂ ବ୍ରଜ ଅହଂ ତ୍ୱାଂ ସର୍ବପାପେଭ୍ୟୋ ମୋକ୍ଷେ ସାମିମା ସୂଚକ, ଏଇ କଥା ଭଗବାନ କୃଷ୍ଣ କହିଛନ୍ତି ଗୀତାରେ। ସେ କହିଥିଲେ ଯେ ସବୁ ଧର୍ମକୁ ପରିତ୍ୟାଗ କରି ଏକମାତ୍ର ମୋର ଶରଣରେ ଆସ ଏବଂ ଧର୍ମକୁ ସେ ପ୍ରତିଷ୍ଠା କଲେ, ଅଧର୍ମର ଅଭ୍ୟୁତ୍ଥାନ ଯେତେବେଳେ ହେଲା ଭଗବାନ ଧର୍ମକୁ ପ୍ରତିଷ୍ଠା କଲେ। ତେଣୁ ଭଗବାନ ଯେତେବେଳେ ସ୍ୱଧାମକୁ ଚାଲିଗଲେ, ସେତେବେଳେ ଯେ ସ୍ୱଧାମକୁ ଚାଲିଲେ ଧର୍ମଟା କାହାର ଆଶ୍ରୟ ହେଲା, ଏହି ପ୍ରଶ୍ନ ଶେଷ ପ୍ରଶ୍ନ ଥିଲା ମୁନି ଋଷିମାନଙ୍କର ସୁତ ଗୋସ୍ୱାମୀଙ୍କ ପ୍ରତି। କାରଣ ସୁତ ଗୋସ୍ୱାମୀ ସେ ଉପସ୍ଥିତ ଥିଲେ ଯେତେବେଳେ ପରୀକ୍ଷିତ ମହାରାଜଙ୍କୁ ସୁଖଦେବ ଗୋସ୍ୱାମୀ ଭାଗବତର କଥା କହୁଥିଲେ, ତେଣୁ ସେ ପ୍ରଶ୍ନର ଉତ୍ତର ସେ ଏଇଭଳି ଦେବେ, କୃଷ୍ଣ ସ୍ୱଧାମ ପଗତେ ଧର୍ମ ଜ୍ଞାନ ବିଧି ସହ କଳୌ ନଷ୍ଟ ଦୃଶାମ ଏସାମ ପୁରାଣ ଅର୍କ ଅଧୁନ ଅଧିତ। କୃଷ୍ଣ ସ୍ୱଧାମ ପଗତେ, କୃଷ୍ଣ ସ୍ୱଧାମକୁ ଚାଲିଗଲେ ମଧ୍ୟ ସେ ତାଙ୍କ ସହିତ ଧର୍ମକୁ ନେଇକି ଯାଇନାହାନ୍ତି, ସେ ତାଙ୍କ ସହିତ ଧର୍ମକୁ ନେଇକି ଯାଇନାହାନ୍ତି। କୃଷ୍ଣ ସ୍ୱଧାମ ପଗତେ ଧର୍ମ ଜ୍ଞାନ ଦିନି ସହ କଳୌ ନଷ୍ଟ ଦୃଶାମ ଏସାମ, କଳିଯୁଗର ଯେଉଁ ନଷ୍ଟର ଅବସ୍ଥା ଆସିଛି, ଅଧର୍ମର ପ୍ରବଲ୍ୟ କଳିଯୁଗ ହେଇଛି, ସେ କଳିଯୁଗର ଅଧର୍ମର ରକ୍ଷା ପାଇବା ପାଇଁ ହେଲେ ପୁରାଣ ଅର୍କ, ପୁରାଣ ରୂପକ ଶାସ୍ତ୍ର, ଅର୍କ କହିଲେ ସୂର୍ଯ୍ୟ, ସୂର୍ଯ୍ୟ ଯେଭଳି ଭାବରେ ତାର କିରଣ ପ୍ରକାଶ କରିକି ସମସ୍ତ ଅନ୍ଧକାରକୁ ସେ ନଷ୍ଟ କରିଦିଅନ୍ତି, ସେହିଭଳି ଭାବରେ ଏହି ପୁରାଣ ଶାସ୍ତ୍ର ଆମମାନଙ୍କର ଅଜ୍ଞାନ ରୂପକ ଅନ୍ଧକାରକୁ ନଷ୍ଟ କରିଦେଉଛି। ତେଣୁ ଯେଉଁମାନେ ପୁରାଣ ଶାସ୍ତ୍ର ଅଧ୍ୟୟନ କରୁଛନ୍ତି ବା ପୁରାଣ ଶାସ୍ତ୍ର ଶ୍ରବଣ କରୁଛନ୍ତି ସେମାନେ ନିଶ୍ଚିତ ଭାବରେ ଏହି କଳିଯୁଗର ଅଜ୍ଞାନ ଅନ୍ଧକାରରୁ ଆଲୋକ ଅବସ୍ଥାକୁ ଆସିବେ। ସେଥିପାଇଁ ଏହି ଭାଗବତର ପ୍ରଚାର କଳିଯୁଗର ନିତ୍ୟାନ୍ତ ଆବଶ୍ୟକ। ତେଣୁ ଆମେମାନେ ସମସ୍ତେ ଭାଗବତ ସଂସ୍କୃତି ଆମମାନେ କ୍ରମଶଃ ଭୁଲି ଯାଇଛୁ। ଆମର ଏଇ କଟକରେ ମହମଦିଆ ବଜାର ପାଖରେ ଗୋଟେ ଚୈତନ୍ୟ ମଠ ବୋଲି ଅଛି, ଆମେ ଦେଖିଲୁ, ଆମେ ଶୁଣିଲୁ ଯେ ସେଠିକି ଆସିଥିଲେ ଚୈତନ୍ୟ ମହାପ୍ରଭୁ ଆସିଥିଲେ, ଚୈତନ୍ୟ ମହାପ୍ରଭୁ ଆସି ସେଠି ଭାଗବତ ପାଠ କରିଥିଲେ ବା ଆଲୋଚନା କରିଥିଲେ ଏବଂ ଗଡ଼ଗଡ଼ିଆ ଘାଟରେ ସେ ଗଡ଼ି ଯାଇଥିଲେ। ତେଣୁ ଏଇ କଟକ ସହର ଯେଉଁଟା ହେଉଛି ପୁରାତନ ସହର ଓଡ଼ିଶା, ତେଣୁ ଏଇ କଟକ ସହରରେ ଭାଗବତ ସଂସ୍କୃତି ରହିଛି, ଯେଉଁଥିପାଇଁ ଆପଣମାନେ ସମସ୍ତେ ଆୟୋଜନ କରିଛନ୍ତି। କିନ୍ତୁ କ୍ରମଶଃ ଲୋକମାନଙ୍କର ଏଇ ଭାଗବତ ଶିକ୍ଷା ପ୍ରତି ଆମମାନଙ୍କର କ୍ରମଶଃ ଏଥିପ୍ରତି ଆମର ଯେଉଁ ଅଭାବ, ଆମର ଯେଉଁ ଦୂରଦୃଷ୍ଟି ବା ଆମର ଯେଉଁ ଚିନ୍ତାଧାରା, ଏହା କ୍ରମଶଃ ଆମମାନଙ୍କର ଲୋପ ପାଇବାକୁ ପଡ଼ୁଛି। କାହିଁକି ନା ଆମେମାନେ କ୍ରମଶଃ ଏଇ ପାଶ୍ଚାତ୍ୟ ଶିକ୍ଷା ବା ସଂସ୍କୃତି ପ୍ରତି ଆମମାନେ ସେଥିପ୍ରତି ଆସକ୍ତ ଚିତ୍ତ ହେଉଛୁ, ଯେଉଁଥିପାଇଁ ଆମେମାନେ ଭାଗବତ ଶିକ୍ଷା ସଂସ୍କୃତିରୁ ଦୂରେଇ ଯାଇଛୁ। କିନ୍ତୁ ଭାଗବତ ଶିକ୍ଷା ଆମମାନଙ୍କୁ କେଉଁଭଳି ଭାବରେ ଲାଭବାନ କରୁଛି ତାହାକୁ ଆମମାନେ ଜାଣିବା ଉଚିତ। ଆମମାନଙ୍କୁ ଭଗବାନ କିଭଳି ଭାବରେ ସେ ଆମମାନଙ୍କୁ ସବୁକିଛି ପ୍ରଦାନ କରିଛନ୍ତି, କିନ୍ତୁ ଆମେମାନେ ତାକୁ ସବୁ ଭୁଲି ଯାଇଥିବା କେତେ ଦୁଃଖ ପାଉଛୁ। ଆପଣମାନେ ଦେଖନ୍ତୁ, ଗମ୍ଭୀର ଭାବରେ ଚିନ୍ତା କରନ୍ତୁ ଯେ ଭଗବାନ ଆମମାନଙ୍କୁ ସୃଷ୍ଟି କରିଛନ୍ତି ଏବଂ ସୃଷ୍ଟି କରିକି ମଧ୍ୟ ସେ ସବୁ କେତେ ବସ୍ତୁ ଆମମାନଙ୍କୁ ପ୍ରଦାନ କରିଛନ୍ତି, ଜଳ, ବାୟୁ, ଅଗ୍ନି, ଆକାଶ, ଭୂମି, ଏସବୁ ସେ ଆମମାନଙ୍କୁ ବିନା କୌଣସି ପ୍ରକାର ସେ ଆମମାନଙ୍କ ଅର୍ଥ ବା କିଛି ଆମଠାରୁ ସେ ନେଉନାହାନ୍ତି, ଯାହା ଆମମାନଙ୍କୁ ଦେଉଛନ୍ତି ଏବଂ ଯାହା ବ୍ୟତିରେକ ଆମ ଜୀବନ ଅସମ୍ଭବ ସେ ଆମମାନଙ୍କୁ ବିନା ଅର୍ଥରେ ପ୍ରଦାନ କରୁଛନ୍ତି। ଆମେ ଜଳ ବିନା ବଞ୍ଚିପାରିବା? ବୈଜ୍ଞାନିକମାନେ କହୁଛନ୍ତି ଅକ୍ସିଜେନ୍ ଏବଂ ହାଇଡ୍ରୋଜେନ୍, ଉଦ୍ଯାନ ଏବଂ ଅମ୍ଳଜାନର ମିଶ୍ରଣରେ ଜଳ ସୃଷ୍ଟି କରିଦେବେ। କିନ୍ତୁ କେତେ ଉଦ୍ଯାନ କେତେ ଅମ୍ଳଜାନ ମିଶେଇଲେ ଯେଉଁ ବିଶ୍ୱବାସୀମାନଙ୍କ ପାଇଁ ସେମାନେ ଜଳ ପ୍ରଦାନ କରିବେ? ସାଗରର ଅନନ୍ତ ଜଳରାଶି ଯିଏ ଭଗବାନଙ୍କ ଦ୍ୱାରା ସୃଷ୍ଟି ହେଇଛି, କେତେ ଜଳ ପ୍ରଦାନ କରିବେ ଆମମାନେ? ବୈଜ୍ଞାନିକମାନେ ସେମାନେ ଗବେଷଣା ଇତ୍ୟାଦି କରିକି କେତେ ଆମମାନଙ୍କୁ ଜଳ ପ୍ରଦାନ କରିବେ? ଭଗବାନ ଆମମାନଙ୍କୁ ଜଳ ପ୍ରଦାନ କରୁଛନ୍ତି। ଆମମାନଙ୍କର ରସହଂ ଅପ୍ସୁ କୌନ୍ତେୟ ପ୍ରଭାସ୍ମି ଶଶି ସୂର୍ଯ୍ୟ, ଜଳର ଯେଉଁଟା ସ୍ୱାଦ ଭଗବାନ କହୁଛନ୍ତି ତାହା ହେଉଛି ମୁଁ। ତମେ ମୋତେ ଜାଣିପାରୁନ, କିନ୍ତୁ ଜଳର ଯେଉଁଟା ସ୍ୱାଦ ତାକୁ ମୋତେ ତମେ ଜାଣିବା ଉଚିତ। ପ୍ରଭାସ୍ମି ଶଶି ସୂର୍ଯ୍ୟ, ଭଗବାନ ସୂର୍ଯ୍ୟ ହେଉଛି ତାଙ୍କ ଚକ୍ଷୁ ଏବଂ ଚକ୍ଷୁ ରୂପକ ଯେଉଁ ସୂର୍ଯ୍ୟ, ସେ ସୂର୍ଯ୍ୟର ଆଲୋକ ବିକିରଣ କରୁଛନ୍ତି, ସେ ହେଉଛି ତାଙ୍କର ଆଭା ବା ତାଙ୍କର ବିକିରଣ, ତାଙ୍କର ଜ୍ୟୋତି। ତେଣୁ ତା ସେ ହେଉଛି ଭଗବାନଙ୍କର ସୂର୍ଯ୍ୟ ହେଉଛି ଚକ୍ଷୁ। ଯଚକ୍ଷୁରେ ଏସା ସବିତା ସକଳ ଗ୍ରହଣ ରାଜା ସମସ୍ତ ସୁରମୂର୍ତ୍ତିର ଶେଷ ତେଜ ଯସ୍ୟା ଜ୍ଞାୟା ଭ୍ରମତି ସମୃତ କାଳ ଚକ୍ର ଗୋବିନ୍ଦମ ଆଦି ପୁରୁଷମ ତମଃ ଧ୍ୱଜା। ଭଗବାନଙ୍କର ଚକ୍ଷୁ ହେଉଛି ସୂର୍ଯ୍ୟ ଏବଂ ସେ ସୂର୍ଯ୍ୟ ହେଉଛି ସମସ୍ତ ଗ୍ରହଙ୍କର ରାଜା ଏବଂ ସେ ଗ୍ରହରାଜ, ସେ ସମସ୍ତ ଗ୍ରହ ତାଙ୍କର ଗତିପଥରେ ଭ୍ରମଣ କରୁଛନ୍ତି ବା ଘୁରୁଛନ୍ତି, ପରିବର୍ତ୍ତନ ଚକ୍ରବର୍ତ୍ତ ପରିବର୍ତ୍ତନ କରୁଛନ୍ତି। ତାଙ୍କ ଗତିପଥ କେବେ ହେଲେ ତାଙ୍କର ବିଚ୍ୟୁତ ହେଉନାହାନ୍ତି, ସମସ୍ତ ଗ୍ରହମାନେ ଠିକ୍ ଭାବରେ ଚାଲିଛନ୍ତି ଏବଂ ସୂର୍ଯ୍ୟଙ୍କର ନିର୍ଦ୍ଦେଶରେ। ଏବଂ ସେ ସୂର୍ଯ୍ୟ କିଏ ନା ସେ ସୂର୍ଯ୍ୟ ହେଉଛନ୍ତି ଭଗବାନଙ୍କର ଚକ୍ଷୁ। ଯଚକ୍ଷୁରେ ସବିତା ସକଳ ଗ୍ରହଣ ରାଜା ସମସ୍ତ ସୁରମୂର୍ତ୍ତି ଯସ୍ୟାଜ୍ଞା, କାହାର ଆଜ୍ଞାରେ ନା ସେ ଭଗବାନଙ୍କ ଆଜ୍ଞା। ଯସ୍ୟାଜ୍ଞା ଭ୍ରମତି ସମୃତ କାଳ ଚକ୍ର, ଆମେ ଆମର ପରିବାରଟାକୁ ସମ୍ଭାଳି ପାରୁନେ, ଆମର ଦେଶ ଭିତରେ କେତେ ପ୍ରକାର ବିଶୃଙ୍ଖଳା ସୃଷ୍ଟି ହେଉଛି, ଆମର ଏଇ ପାରିପାର୍ଶ୍ୱିକ ସ୍ଥିତିରେ କେତେ ପ୍ରକାର ଅସୁବିଧା ସୃଷ୍ଟି ହେଉଛି, କିନ୍ତୁ ସମଗ୍ର ଗ୍ରହ ଗ୍ରହାନ୍ତରର ଗତିପଥକୁ କୌଣସି ପ୍ରକାର ଭାବରେ କେତେବେଳେ ବିଶୃଙ୍ଖଳା ସୃଷ୍ଟି ହେଉନି। କାହିଁକି ନା ସୂର୍ଯ୍ୟ ଭଗବାନଙ୍କ ନିର୍ଦ୍ଦେଶରେ ଏଇ ଗ୍ରହ ପଥକୁ ପରିବର୍ତ୍ତନ କରୁଛନ୍ତି, ସେ ତାଙ୍କର କୌଣସି ପ୍ରକାର କିଛି ଅସୁବିଧା ସୃଷ୍ଟି ହେଉନି। ଯସ୍ୟା ଜ୍ଞାୟା ଭ୍ରମତି ସମୃତ କାଳ ଚକ୍ର ଗୋବିନ୍ଦ ଆଦି ପୁରୁଷମ ତମଃ ଧ୍ୱଜାମି। ବ୍ରହ୍ମାଜୀ ଗୋବିନ୍ଦଙ୍କୁ ପ୍ରଣାମ କରୁଛନ୍ତି ଯେ ଗୋବିନ୍ଦଙ୍କର ଆଜ୍ଞାରେ, ଭଗବାନଙ୍କର ଆଜ୍ଞାରେ ସୂର୍ଯ୍ୟ ଦେବତା ସମସ୍ତ ଗ୍ରହ ଗ୍ରହାନ୍ତର ଚଲଉଛନ୍ତି। ତେଣୁ ଆମମାନଙ୍କର ସବୁ ପ୍ରକାର ଅସୁବିଧା ହେଇଛି ଯେତେବେଳେ, କେତେବେଳେ ନା ଆମେମାନେ ଭଗବତ ସ୍ଥିତିରୁ ଆମମାନଙ୍କର ବିଚ୍ୟୁତ ହେଉଛି, ସେଥିପାଇଁ ଆମମାନଙ୍କୁ ଏ ଭାଗବତର ଶିକ୍ଷା ଗ୍ରହଣ କରିବା ପାଇଁ ପଡ଼ିବ। ତେଣୁ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର, ଯିଏକି ଆମର ପରମାରାଧ୍ୟ, ଆମର ଗୁରୁଦେବଙ୍କର ଗୁରୁ ଭକ୍ତି ବେଦାନ୍ତ ସ୍ୱାମୀ ଶ୍ରୀ ପ୍ରଭୁପାଦ ମହାରାଜ, ତାଙ୍କର ଗୁରୁ ହେଉଛନ୍ତି ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର। ସେ କହିଥିଲେ ଯେ ପୃଥିବୀର ଗ୍ରନ୍ଥାଗାରରୁ ଯଦି ସବୁ ଗ୍ରନ୍ଥ ଲୋପ ପାଇଯାଏ ତାହେଲେ କିଛି କ୍ଷତି ହେବ ନାହିଁ, ଯଦି ଭାଗବତ ପୁସ୍ତକଟି ଥାଏ। କାହିଁକି ଭାଗବତ ପୁସ୍ତକକୁ ଏତେ ଉଚ୍ଚ ଆସନ ଦିଆଯାଇଛି? ନା ଭାଗବତ ହେଉଛି ସବୁ ଶାସ୍ତ୍ରର ସାର, ନିର୍ଯାସ, ସବୁ ଶାସ୍ତ୍ରର ଯାହା କୁହାଯାଇଛି ସେ ସାର ବସ୍ତୁ। ଚାରି ବେଦ ଦଧି ଭାଗବତ ନବନୀତ, ଚାରି ବେଦକୁ ଯଦି ଦହି ସହିତ ତୁଳନା କରାଯାଏ ତାହେଲେ ତାକୁ ମନ୍ଥନ କଲେ ଭାଗବତଟା ହେଉଛି ଲହୁଣୀ, ସେ ଲହୁଣୀଟା ହେଉଛି ଭାଗବତ। ମଥିଲେ ନ ଶୁକ, ତାକୁ ମନ୍ଥନ କଲେ କିଏ ନା ଶୁକଦେବ ଗୋସ୍ୱାମୀ, ଏବଂ ତାକୁ ଖାଇଲେ କିଏ ନା ପରୀକ୍ଷିତ ମହାରାଜ। ତେଣୁ ଭାଗବତ ହେଉଛି ଲହୁଣୀ ସାର ବସ୍ତୁ। ସର୍ବବେଦେ ଇତିହାସାରମ ସାରମ ସାରମ ସମୁଦ୍ରତମ ସର୍ବବେଦାନ୍ତ ସାରମ ହିଁ ଶ୍ରୀମଦ ଭାଗବତ ମିଶ୍ରେ ସର୍ବବେଦ। ଆମେମାନେ ବେଦକୁ ବୁଝିପାରିବା ନାହିଁ, ବେଦର ଯେଉଁ ଦୁର୍ବୋଧ ତତ୍ତ୍ୱକୁ ଆମେମାନେ ହୃଦୟଙ୍ଗମ କରିପାରିବା ନାହିଁ, ସେଥିପାଇଁ ଆମମାନଙ୍କୁ ଭଗବାନ ଭାଗବତ ଶାସ୍ତ୍ର ଦେଇଛନ୍ତି। ଏବଂ ଭାଗବତ ଶାସ୍ତ୍ରକୁ ଆମମାନଙ୍କୁ ଅଧ୍ୟୟନ କରିବା ପାଇଁ ପଡ଼ିବ, ଏବଂ ତାହାକୁ ଆମମାନଙ୍କୁ ପ୍ରାମାଣିକ ଅଧିକାରୀଙ୍କ ଠାରୁ ତାହାକୁ ଆମେ ଶ୍ରବଣ କରିବା ପାଇଁ ପଡ଼ିବ। ଶ୍ରବଣ କଲେ ହିଁ ଆମେମାନେ ସେ ତତ୍ତ୍ୱକୁ ହୃଦୟଙ୍ଗମ କରିପାରିବା। ସର୍ବବେଦ ଇତିହାସାରମ ସାରମ ସାରମ ସମୁଦ୍ରତମ ସର୍ବବେଦାନ୍ତ ସାରମ ବେଦବେଦାନ୍ତର ସାର ବସ୍ତୁ ହେଉଛି ଶ୍ରୀମଦ ଭାଗବତ ମିଶ୍ର। ଶ୍ରୀମଦ ଭାଗବତ ହେଉଛି ସବୁ ଶାସ୍ତ୍ରର ନିର୍ଯ୍ୟାସ। ତେଣୁ ଭାଗବତରେ କୁହାଯାଇଛି, ଭାଗବତରେ ଧର୍ମ ଅର୍ଥ କାମ ମୋକ୍ଷ ଯେଉଁ ଚାରିଟାକୁ ପୁରୁଷାର୍ଥ ବୋଲି କୁହାଯାଉଛି, ଆଉ ଏଇ ଧର୍ମ ଅର୍ଥ କାମ ମୋକ୍ଷରେ ଆମେମାନେ ସମସ୍ତେ ହିଁ ରହିଛୁ। ବହୁତ ଲୋକ ପୁଣ୍ୟକର୍ମ କରୁଛନ୍ତି, ବହୁତ ଲୋକ ଅର୍ଥ ଉପାର୍ଜନ କରୁଛନ୍ତି, ଏବଂ ବହୁ ଲୋକଙ୍କର କାମନା ରହିଛି, ଏବଂ ଶେଷର କାମନା ହେଉଛି ମୋକ୍ଷ ଅର୍ଥାତ୍ ମୁକ୍ତି। ଏହି ପ୍ରକାର ଚାରିଟା ପୁରୁଷାର୍ଥ ଆମମାନଙ୍କର ଅଛି, କିନ୍ତୁ ଏଇ ଯେଉଁ ଚାରିଟା ପୁରୁଷାର୍ଥକୁ ଭାଗବତ ସମ୍ପୂର୍ଣ୍ଣ ରୂପେ ନିରାଶ କରୁଛି। ଭାଗବତ ଏ ପ୍ରକାର ଏକ ପୁରୁଷାର୍ଥ ପ୍ରଦାନ କରୁଛି ଯାହାକି ଏଇ ଚାରିଟା ପୁରୁଷାର୍ଥ ସହିତ ସମାନ ନୁହେଁ। ଲୋକମାନେ ପୁଣ୍ୟକର୍ମ କରି ଭାବୁଛନ୍ତି ଯେ ଆମେ କିଛି ଭଲ କାମ କରୁଛେ, ବେଦରେ ସେସବୁ ପୁଣ୍ୟକର୍ମର କଥା କୁହାଯାଇଛି, କର୍ମକାଣ୍ଡୀୟ ପଦ୍ଧତି। ଆମକୁ କିଛି ଯଦି ପ୍ରତିପତ୍ତି ବା ପଦବୀ ଆମମାନଙ୍କୁ ଆମେ ଆଶା କରୁ, ତାହେଲେ ଆମକୁ କିଛି ଯଜ୍ଞକର୍ମ କରିବା ପାଇଁ ପଡ଼ିବ, ବା ଆମମାନଙ୍କର ପରିବାରରେ କିଛି ଯଦି ଅସୁବିଧା ହେଇଥାଏ ବିପଦ ହେଇଥାଏ ସେଥିପାଇଁ ଆମକୁ ଯଜ୍ଞ କରିବା ପାଇଁ ପଡ଼ୁଛି। ବ୍ରାହ୍ମଣ ଏହି ପ୍ରକାର ଭାବରେ ଯଜମାନ ସେ ଆମକୁ କହୁଛି ଏହି ଯଜ୍ଞ କଲେ ଆମକୁ ଏହି ଫଳ ମିଳିବ। ପୁଣ୍ୟକର୍ମ କରିକି ଆମେ ଭାବୁଛେ ଆମେ ଧର୍ମ କିଛି ଅର୍ଜନ କରୁଛେ, ଏବଂ ସେଥିପାଇଁ ଅର୍ଥର ଆବଶ୍ୟକତା ଅଛି, ଏବଂ ଅର୍ଥ ପାଇଁ ସେଥିପାଇଁ ବହୁ ପ୍ରକାର ଭାବରେ ଆମେ ଯୋଜନା କରୁଛେ, ଏବଂ ଆମର ବିଭିନ୍ନ ପ୍ରକାର କାମନା ରହୁଛି। ଆଉ ଅର୍ଥ ଯେତେବେଳେ ଆସୁଛି ବହୁତ ପ୍ରକାର କାମନା ରହୁଛି, ଏବଂ ଶେଷରେ ଆମର ଇଚ୍ଛା ବା ଲାଳସା ରହିଛି ଆମେମାନେ ମିଶିଯିବା କେଉଁଥିରେ ନା ବ୍ରହ୍ମରେ ମିଶିଯିବା। ଆମେମାନେ ସମସ୍ତେ ବ୍ରହ୍ମରେ ଆସିଛେ, ବ୍ରହ୍ମରୁ ଆସିଛେ, ଏବଂ ସମସ୍ତେ ଆମେମାନେ ବ୍ରହ୍ମରେ ମିଶିଯିବା। ଏହି ପ୍ରକାର ଚାରିଟା ଜିନିଷ ଆମମାନଙ୍କର ସମସ୍ତଙ୍କର ଅଛି, କିନ୍ତୁ ଭାଗବତ ଗୋଟିଏ କଥା କହୁଛି, ସିଏ କହୁଛି ନା ଏ ଚାରିଟା ବସ୍ତୁକୁ ସିଏ ସମ୍ପୂର୍ଣ୍ଣ ଭାବରେ ନିରାଶ କରୁଛି, ଏବଂ ସମ୍ପୂର୍ଣ୍ଣ ଭାବରେ ଫୋପାଡ଼ି ଦେଉଛି। ଯେମିତି ଆମେ ଅଳିଆ ଆବର୍ଜନାକୁ ଗୋଟିଏ ପାଚାରେ ନେଇକି ବାହାରେ ନେଇକି ଫୋପାଡ଼ି ଦେଉ, ସେଭଳି ଭାଗବତ ଶାସ୍ତ୍ର ସେ କ'ଣ କରୁଛି ନା ଧର୍ମ ଅର୍ଥ କାମ ଏବଂ ମୋକ୍ଷ ଏଇ ଚାରିଟା ବସ୍ତୁକୁ ନେଇକି ସେ ବାହାରୁ ଫୋପାଡ଼ି ଦେଉଛି। ଧର୍ମ ପ୍ରଜିତ କୈତବତ୍ର, ଏଇଟା ହେଉଛି କପଟ ଧର୍ମ ବୋଲି କୁହାଯାଉଛି। ଏଇ ଯେଉଁ ଚାରିଟା ବସ୍ତୁକୁ ଏଇଟାକୁ କପଟ ବର୍ଥ ବୋଲି କହିକି କୈତବ ଅର୍ଥ ବୋଲି କହିକି ତାକୁ ନେଇକି ଫୋପାଡ଼ି ଦେଉଛି। ପ୍ରଜିତ ପ୍ରଜିତ ଅର୍ଥ ଅଳିଆ ଆବର୍ଜନାକୁ ନେଇ ଫୋପାଡ଼ିବ। ଧର୍ମ ପ୍ରଜିତ କୈତବତ୍ର ପରମ ନିର୍ମତ୍ସରଣ, ପୁଣି ଆହୁରି ଗୋଟେ କଥା କୁହାଯାଉଛି ଯେ ଏଇମାନେ ଯେଉଁମାନେ ନିର୍ମତ୍ସର ଅର୍ଥାତ୍ ଯେଉଁମାନଙ୍କର ମତ୍ସରତା ନାହିଁ। ମତ୍ସରତା କହିଲେ କ'ଣ ବୁଝାଯାଏ? ମାତ୍ସର୍ଯ୍ୟ, ଅନ୍ୟର ବଢ଼ିବା ବା ଅନ୍ୟର ଭଲକୁ ଦେଖିକି ଯେଉଁମାନେ ସହ୍ୟ କରିପାରନ୍ତିନି, ଈର୍ଷା କରନ୍ତି ଯେଉଁମାନେ। ଅନ୍ୟମାନେ ଜଣେ କିଏ ଯଦି ଆଗକୁ ଚାଲିଗଲା, ଆଉ ଜଣେ ତାକୁ ଦେଖିକି ଯିଏ ସହ୍ୟ ନ କରିପାରିଲା, ସେଇଟା ହେଉଛି ମତ୍ସରତା। ତେଣୁ ନିର୍ମତ୍ସର ବ୍ୟକ୍ତି ଯେଉଁମାନେ, ଯେଉଁମାନଙ୍କର ମତ୍ସରତା ନାହିଁ, ଯେଉଁମାନେ ସରଳ ହୃଦୟ ବିଶିଷ୍ଟ, ଯେଉଁମାନଙ୍କର କୁଟ କାପଟ୍ୟ ଇତ୍ୟାଦି ନାହିଁ, ସେଇମାନେ ହିଁ ଭାଗବତକୁ ବୁଝିବେ। ଧର୍ମ ପ୍ରଜିତ କୈତବତ୍ର ପରମ ନିର୍ମତ୍ସରଣାଂ ସତାଂ, ପୁଣି ସତାଂ ବୋଲି କୁହାଗଲା ଭକ୍ତ, ସତାଂ ଅର୍ଥ ହେଉଛି ଭକ୍ତ, ସତାଂ ବେଦ୍ୟଂ ଶ୍ରୀମଦ ଭାଗବତମ ବୋଲି କୁହାଯାଇଛି। ଧର୍ମ ପ୍ରଜିତ କୈତବତ୍ର ପରମ ନିର୍ମତ୍ସରଣାଂ ସତାଂ ବେଦ୍ୟଂ ଭାଗବତ ଶ୍ରୀତା ତ୍ରୟମ୍ ତାପ ତ୍ରୟମ୍ ମୂଳର ଶ୍ରୀମଦ ଭାଗବତେ ମହାମୁନି କୃତେ କିମ୍ବା ପରେଶ୍ୱରୁ ସଦ୍ୟ ହୃଦୟ ବରୁଦ୍ୟତେ ଅତ୍ର ପୃଥିବୀ ଶୁଶ୍ରୁଶୁଭି ତତ୍କ୍ଷଣାତ୍। ଆମେମାନେ ସମସ୍ତେ ତ୍ରିତାପ ଦୁଃଖ ଭୋଗ କରୁଛେ। ତ୍ରିତାପ ଦୁଃଖ କହିଲେ କ'ଣ ନା ଆଧି ଦୈବିକ, ବନ୍ୟା ବାତ୍ୟା ଦୁର୍ଭିକ୍ଷ ଭୂମିକମ୍ପ ମରୁଡ଼ି, ଏଇଟା ହେଉଛି ଦୈବି ଦୁର୍ବିକ, ଏଇଟା ଦେବତାମାନଙ୍କର କୋପ ହେତୁ ଆମେମାନେ ଏଇ ପ୍ରକାର ଦୁଃଖ ପାଉଛେ। ତେଣୁ ଏଇ ଦୈବି ଦୁର୍ବିପାକ ଏଇଟା ହେଉଛି ଗୋଟିଏ ତାପ, ଏବଂ ଆଦି ଭୌତିକ ଦୁଃଖ, ଆଦି ଭୌତିକ ଦୁଃଖ ହେଉଛି ଅନ୍ୟ ପ୍ରାଣୀମାନଙ୍କ ଠାରୁ ଆମେମାନେ ଦୁଃଖ ପାଉଛେ। ଅନ୍ୟ ପ୍ରାଣୀମାନଙ୍କର ଅର୍ଥାତ୍ ଆମ ନିଜର ଯେଉଁ ମନୁଷ୍ୟ ସମାଜ ଭିତରେ ଅଛେ ଆମମାନଙ୍କୁ କେତେ ଲୋକ ଈର୍ଷା କରୁଛନ୍ତି, ଏବଂ ଅନ୍ୟ ପ୍ରାଣୀମାନଙ୍କ ଠାରୁ ମଧ୍ୟ ଆମମାନେ ବାଟରେ କୁଡ଼ି ଯାଉଛେ, ସାପ କାମୁଡ଼ି ଦେଉଛେ, ବା ଭାଲୁ ଭାଲୁ ହାବୁଡ଼ରେ ପଡ଼ିଯାଉଛେ, ବାଘ ହାବୁଡ଼ରେ ପଡ଼ିଯାଉଛେ, କୁକୁର କାମୁଡ଼ି ଦେଉଛେ, ଏଇଭଳି ଅନ୍ୟ ପ୍ରାଣୀମାନଙ୍କ ଠାରୁ ମଧ୍ୟ ଆମେ ଶିକାର ହେଉଛେ। ଏଇ ହେଉଛି ଆଦି ଭୌତିକ, ଏବଂ ଆଧ୍ୟାତ୍ମିକ ଦୁଃଖ ହେଉଛି ମାନସିକ ସ୍ତରରେ, ଆମର ମାନସିକ ସ୍ତରରେ ମଧ୍ୟ ଆମର ଦୁଃଖ ଅଛି। ତେଣୁ ଏ ଭାଗବତ ଶାସ୍ତ୍ର ଏ ତ୍ରିତାପ ଦୁଃଖକୁ ସମ୍ପୂର୍ଣ୍ଣ ରୂପେ ନିର୍ମୂଳ କରିଦେଉଛି, ଯାହା ଯଦି ଭାଗବତ ଶାସ୍ତ୍ରକୁ ଆମେ ଅଧ୍ୟୟନ କରିବା। ତ୍ରିତାପ ତ୍ରୟମ ତାପ ତ୍ରୟମୂଳନମ ଶ୍ରୀମଦ ଭାଗବତେ ମହାମୁନି କୃତେ, ଏ ବ୍ୟାସଦେବ ଏହାକୁ ସଂକଳନ କରିଛନ୍ତି, ବ୍ୟାସଦେବ ଏହାକୁ ରଚନା କରିଛନ୍ତି। କେଉଁ ପରିସ୍ଥିତିରେ ଭାଗବତ ଶାସ୍ତ୍ର ସେ ରଚନା କରିଛନ୍ତି ସେ ସମ୍ପର୍କରେ ଭାଗବତ ପ୍ରଥମ ସ୍କନ୍ଦରେ କୁହାଯାଇଛି। ସବୁ ଶାସ୍ତ୍ର ରଚନା କଲା ପରେ, ସବୁ ବେଦ ବେଦାନ୍ତ ରଚନା କରିସାରିଲା ପରେ ମନ ଦୁଃଖରେ ବସିଛନ୍ତି ବ୍ୟାସଦେବ, କାହିଁକିନା ତାଙ୍କ ମନ ଆନନ୍ଦିତ ହେଉନାହିଁ। ସେତେବେଳେ ତାଙ୍କର ଗୁରୁ ଆସି ନାରଦମୁନି ପହଞ୍ଚନ୍ତି, ନାରଦମୁନି ଆସି ପହଞ୍ଚନ୍ତି ଏବଂ ପଚାରିଛନ୍ତି ବ୍ୟାସଦେବଙ୍କୁ ଯେ ଆପଣ କାହିଁକି ଦୁଃଖିତ ହେଇକି ବସିଛନ୍ତି, ଆପଣ କାହିଁକି ଆନନ୍ଦିତ ମନରେ ରହୁନି, କାହିଁକିନା ଲୋକମାନଙ୍କ ପାଇଁ ଆପଣ ତ ଶାସ୍ତ୍ର ସବୁ ରଚନା କଲେ, କାହିଁକି ଆପଣ ଆନନ୍ଦିତ ହେଉନାହାନ୍ତି? ନା ମୁଁ ଆନନ୍ଦିତ ହେଉନାହିଁ, ମୋ ମନରେ ଖୁସି ନାହିଁ, ଦୁଃଖ ନାହିଁ। ସେଠୁ ବ୍ୟାସଦେବ ତାଙ୍କୁ କହିଛନ୍ତି, ତୁମେ ଭଗବାନଙ୍କର ଏବଂ ଭକ୍ତମାନଙ୍କର ଲୀଳା ଚରିତ ବର୍ଣ୍ଣନା କରିନାହ, ଲେଖିନାହ ଏ ପ୍ରକାର ଏକ ପୁସ୍ତକ, ସେ ପୁସ୍ତକକୁ ଆପଣଙ୍କୁ ଲେଖିବା ପାଇଁ ପଡ଼ିବ, ଯେଉଁଟା ହେଉଛି ଶ୍ରୀମଦ୍ ଭାଗବତ। ତେଣୁ ଶ୍ରୀମଦ୍ ଭାଗବତର ଆପଣ ରଚନା କରନ୍ତୁ। ଯଦ୍ ବାଗ ବିସର୍ଗ ଜନତାଗ ବିପ୍ଳବ ଯସ୍ମିନ୍ ପ୍ରତି ଶ୍ଳୋକମ୍ ଅବାଧ୍ୟବତ୍ୟପି ନାମାଙ୍କିତାନି ଯତ୍ ଗାୟନ୍ତି ଗୃଣନ୍ତି ସାଧବ, ଏଇ କଥା କୁହାଯାଇଛି ଭାଗବତର ଗୋଟିଏ ଗୋଟିଏ ବାକ୍ୟ। ଯଦ୍ ବାଘ ବିସର୍ଗ ଜନତାଗ ବିପ୍ଳବ, ଏ ମନୁଷ୍ୟ ସମାଜରେ ଏଟା ବିପ୍ଳବ ସୃଷ୍ଟି କରିବ, ଏ ମନୁଷ୍ୟ ସମାଜ ମଧ୍ୟରେ ଭାଗବତ ଶାସ୍ତ୍ର ବିପ୍ଳବ ସୃଷ୍ଟି କରିବ। କିଭଳି ଭାବରେ ଆମେ ବିପ୍ଳବ କରୁଛେ? କେଉଁଥିପାଇଁ ନା ଆମର ଶରୀରଟାକୁ ଆନନ୍ଦ ଦେବା ପାଇଁ ଆମେମାନେ ସତ୍ୟାଗ୍ରହ କରୁଛେ ବା ଆନ୍ଦୋଳନ କରୁଛେ, ଅଫିସରେ ଆମେମାନେ ସବୁ ଆନ୍ଦୋଳନ କରୁଛେ ଆମର ଦରମା ବଢ଼ୁ, ବେକାର ଲୋକମାନେ ଯେଉଁମାନେ ଅନଏମ୍ପ୍ଲୟମେଣ୍ଟ ପ୍ରୋବ୍ଲେମ୍, ବେକାର ଲୋକମାନେ ଯେଉଁମାନେ ଅଛନ୍ତି ସେମାନେ ମଧ୍ୟ ଆନ୍ଦୋଳନ କରୁଛନ୍ତି, ତାଙ୍କୁ ବେକାରୀ ଭତ୍ତା ପ୍ରଦାନ କରାଯାଉ। କିନ୍ତୁ ଏଇ ଯେଉଁ ବିପ୍ଳବ ସୃଷ୍ଟି କରୁଛି, କ'ଣ ବିପ୍ଳବ ସୃଷ୍ଟି କରୁଛି ନା ଆମେମାନେ ସମସ୍ତେ ଏଇ ଶରୀର ଚେତନା ମଧ୍ୟରେ ଅଛୁ, ଆମମାନଙ୍କର ଶରୀର ଚେତନା ଆମର ରହିଛି ପ୍ରବଳ ଭାବରେ, ମୁଁ ଶରୀର ଏବଂ ମୋର ସମ୍ପର୍କୀୟ ଏଇ ବନ୍ଧୁବାନ୍ଧବ ଇତ୍ୟାଦି ଏଇ ଯେଉଁ ସମ୍ପର୍କିତ ବସ୍ତୁମାନଙ୍କୁ ନେଇକି ଆମେମାନେ ଏଠି ମୋହଗ୍ରସ୍ତ ହେଇଛୁ। କିନ୍ତୁ ଭାଗବତ ଶାସ୍ତ୍ରର ଗୋଟିଏ ଗୋଟିଏ ଶ୍ଳୋକ ବା ଗୋଟିଏ ଗୋଟିଏ ଶବ୍ଦ ଏ ସମ୍ପୂର୍ଣ୍ଣ ଭାବରେ ବିପ୍ଳବ ସୃଷ୍ଟି କରୁଛି, କାହିଁକିନା ଏ ଆତ୍ମାର କଥା କହୁଛି, ଭଗବାନଙ୍କର କଥା କହୁଛି, ଆମମାନଙ୍କୁ ସମସ୍ତଙ୍କୁ ଭଗବାନଙ୍କର ଶରଣାଗତ ହେବା ପାଇଁ ପଡ଼ିବ, କାରଣ ଆତ୍ମା ହିସାବରେ ଆମେ ଭଗବାନଙ୍କର ଅଂଶ ବିଶେଷ, ମମୈବାଂଶ ଜୀବ ଲୋକ ଜୀବଭୂତ ସନାତନ। ଭାଗବତରେ ସେଟାକୁ ବିସ୍ତାର ଭାବରେ ବା ଗୀତାରେ କୁହାଗଲା, ସଂକ୍ଷେପରେ ଭାଗବତରେ ତାକୁ ବିସ୍ତାର ଭାବରେ କୁହାଗଲା, ସବୈ ପୁଂସା ପରଧର୍ମ ଯତ ଭକ୍ତି ଅଧ୍ୟକ୍ଷ ଅହେ ତୁ କି ଅପ୍ରତିହତା ଜୟାତ୍ମା ସୁପ୍ରସିଦ୍ଧି। ଏଇ ଗୋଟିଏ ପ୍ରଶ୍ନ ଭାଗବତର, ଭାଗବତର ଗୋଟିଏ ପ୍ରଶ୍ନ ହେଉଛି ଯେ ଆତ୍ମାର ପ୍ରସନ୍ନତା ବିଧାନ କିଭଳି ଭାବରେ ହୁଏ, ସେଠି ଶରୀରର ପ୍ରଶ୍ନ କୁହାଯାଏ ନାହିଁ। ସବୁ ଶାସ୍ତ୍ରରେ ଆମେ ଦେଖୁଛେ ସବୁ ମନୁଷ୍ୟ ଯେଉଁ ସବୁ ରଚନା କରୁଛି ପୁସ୍ତକ, ସେ ପୁସ୍ତକରେ ଆମେମାନେ ଦେଖୁଛେ ଶରୀର ସମ୍ପର୍କିତ କଥା କୁହାଯାଉଛି, ଏ ଶରୀରଟା କିଭଳି ଭାବରେ ବହୁମାନନ କରାଯିବ, ଏ ଶରୀରଟା କିଭଳି ଭାବରେ ଆନନ୍ଦରେ ରହିବ, ଏ ଶରୀର କିଭଳି ସୁଖ ସମୃଦ୍ଧି ଆମେମାନେ ପାଇପାରିବା, ଏ କଥା ହିଁ କେବଳ କୁହାଯାଉଛି। ଆହାର ନିଦ୍ରା ଭୟ ମୈଥୁନର କଥା ହିଁ ଅନ୍ୟାନ୍ୟ ପୁସ୍ତକରେ ପାଉଛେ, କିନ୍ତୁ ଭାଗବତରେ କୁହାଯାଇଛି ତାହାର ତଦୃତ ବସ୍ତୁ ଅର୍ଥାତ୍ ଆତ୍ମାର କଥା। ତେଣୁ ଆତ୍ମା ଏ ଶରୀର ଭିତରେ ଥିବା ହେତୁ ହିଁ ଏ ଶରୀରଟା ଚଳପ୍ରଚଳ ହେଉଛି, କଥା କହୁଛି, ଖାଉଛେ, ପିଉଛେ, ଏ ସବୁ କାର୍ଯ୍ୟ କରୁଛି ଆତ୍ମାଟା ଥିବା ହେତୁ। ତେଣୁ ଆତ୍ମାର ଆବଶ୍ୟକତା କେତେ ଜଣ ବୁଝୁଛନ୍ତି, ଆତ୍ମାର ଯେଉଁ ଉପସ୍ଥିତିକି କେତେ ଜଣ ହୃଦୟଙ୍ଗମ କରୁଛନ୍ତି, କେହି ହୃଦୟଙ୍ଗମ କରୁନାହାନ୍ତି। ଆମେ ଶରୀରଟାକୁ ଉପରେ ଆମେମାନେ ଗୁରୁତ୍ୱ ଦେଉଛେ, ଯେଉଁ ଶରୀରଟା ହେଉଛି ଜଡ଼, ଯେଉଁ ଶରୀରଟା ହେଉଛି ନିର୍ଜୀବ, ଏ ଶରୀରରୁ ଯେତେବେଳେ ଆତ୍ମା ଚାଲିଯାଏ ସେତେବେଳେ ଶରୀରଟା ନିଷ୍ପନ୍ଦ ନିରବ ହେଇଯାଏ, କାହିଁକି ନା ଆତ୍ମା ଅଛି ଏ ଶରୀର ମଧ୍ୟରେ। ତେଣୁ ଆତ୍ମା ରହିଥିବା ହେତୁ ଶରୀର ଚଳପ୍ରଚଳ ହେଉଛି, ତେଣୁ ଆତ୍ମା ସମ୍ପର୍କରେ ଆମମାନଙ୍କର କାହାର ଜିଜ୍ଞାସା ନାହିଁ, ଆତ୍ମା ସମ୍ପର୍କରେ କେହି ଆମକୁ ଏ ବିଷୟରେ କହୁନାହାନ୍ତି। ତେଣୁ ଭାଗବତ କହୁଛି ଆମମାନଙ୍କ ଆତ୍ମା ସମ୍ପର୍କରେ କଥା, ଶୁଣ, ତୁମେ ଆତ୍ମାର କଥା ଶ୍ରବଣ କର, ଏ ଆତ୍ମାର କଥାକୁ ତୁମେ ଶୁଣ, ଏ କଥା ଭାଗବତ ହିଁ କହୁଛି। ତେଣୁ ସେ କଥା କୁହାଯାଇଛି ପ୍ରଥମ ସ୍କନ୍ଦରେ, ସବୈ ପୁଂସା ପରଧର୍ମ ଯତ ଭକ୍ତିର ଅଧ୍ୟକ୍ଷ, ଆତ୍ମାର ପ୍ରସନ୍ନତା ବିଧାନ କିଭଳି ଭାବରେ ହବ ନା, ଆମେ ଯଦି ସମ୍ପୂର୍ଣ୍ଣ ଭାବରେ ଭଗବାନ ପରମ ପୁରୁଷ କୃଷ୍ଣଙ୍କ ଠାରେ ଆତ୍ମସମର୍ପଣ କରିବା, ଏଇ କଥା କୁହାଯାଉଛି। ସବୈ ପୁଂସା ପର ଧର୍ମ ଯତ ଭକ୍ତି ଅଧକ୍ଷରେ, ଅଧକ୍ଷରେ କହିଲେ ଯିଏ ଯାହାଙ୍କୁ ଆମେ ଇନ୍ଦ୍ରିୟ ଜ୍ଞାନ ଦ୍ୱାରା ଆମେ ମାପିପାରିବା ନାହିଁ, ସେ ଅଧକ୍ଷ ଯେଉଁ ବ୍ୟକ୍ତିଙ୍କ ପାଖରେ ଯଦି ଆମେ ସମ୍ପୂର୍ଣ୍ଣ ରୂପେ ଶରଣାଗତ ହେବା ତାହେଲେ ଆତ୍ମାର ଆମର ପ୍ରସନ୍ନତା ହେବ। ପୁଣି କୁହାଯାଉଛି କ'ଣ କିଭଳି ଭାବରେ ଆମେ ଶରଣାଗତ ହେବା, ସବୈ ପୁଂସା ପର ଧର୍ମ ଯତ ଭକ୍ତିର ଅଧକ୍ଷ ଯେ ଅହେତୁକି, ସେଥିରେ ପୁଣି ଅହେତୁକି ଶବ୍ଦ ଗୁଡ଼ିଏ ଯୋଗ କରାଯାଇଛି। ଅହେତୁ କହିଲେ ଅନକଣ୍ଡିସନାଲ, କୌଣସି ସର୍ତ୍ତ ନୁହେଁ, ଆମର ସର୍ତ୍ତକୁ ସମ୍ପୂର୍ଣ୍ଣ ଭାବରେ ନିରାଶ କରିବା ପାଇଁ ପଡ଼ିବ, କୌଣସି ପ୍ରକାର କଣ୍ଡିସନ ନ ରଖିକି ଆମକୁ ଭଗବାନଙ୍କ ପାଖରେ ସେବା କରିବା ପାଇଁ ପଡ଼ିବ। ବହୁ କଣ୍ଡିସନ ରଖିକି ଆମେମାନେ ସବୁ ଭଗବାନଙ୍କୁ ସେବା କରୁଛେ, ମୋର ପୁଅ ଭଲ ଚାକିରି କରୁ, ମୋ ଝିଅଟି ଭଲ ଜାଗାରେ ବିବାହ ହଉ, ମୋର ସ୍ୱାମୀଙ୍କର ପ୍ରମୋସନ ହଉ, ମୋର କିଛି ଅସୁବିଧା ନ ହଉ, ମୋ ଘର କେମିତି ଆଉ ଦୁଇ ତିନି ତାଲା ବିଲ୍ଡିଂ ହେଇଯାଉ, ଏଇ ପ୍ରକାର କଣ୍ଡିସନ ରଖିକି ଆମେମାନେ ସବୁ ଭଗବାନଙ୍କର ସେବା କରୁଛେ। ଏ ପ୍ରସଙ୍ଗରେ ଗୋଟିଏ ଗପ ଅବଶ୍ୟ ଯଦି କପାଳ କଳ୍ପିତଟା, କିନ୍ତୁ ଏମାନଙ୍କର ଆମର ଶିକ୍ଷା ରହିଛି, ଯଦିଓ କପାଳ କଳ୍ପିତ, ନାରଦ ଥରେ ଭଗବାନ କୃଷ୍ଣଙ୍କୁ ପଚାରିଲେ ଯେ ଆମେ ଦେଖୁଛେ ଏଇ ଯେଉଁ ପୃଥିବୀ ମଧ୍ୟରେ ବହୁ ଲୋକ ଆପଣଙ୍କର ପୂଜା ଅର୍ଚ୍ଚନା କରୁଛନ୍ତି, ଆପଣ ପୂଜା ଅର୍ଚ୍ଚନା କରିକି ମଧ୍ୟ ସେମାନେ କାହିଁକି ଦୁଃଖରେ ରହୁଛନ୍ତି, କାହିଁକି ଦୁଃଖ କଷ୍ଟ ମଧ୍ୟରେ ଅଛନ୍ତି ସମସ୍ତେ, ଏହାର କାରଣ କ'ଣ? ଭଗବାନ କୃଷ୍ଣ କହିଲେ ପ୍ରକୃତିରେ କ'ଣ ସେମାନଙ୍କର ପୂଜା ଅର୍ଚ୍ଚନା କରୁଛନ୍ତି, ସେମାନେ କ'ଣ ମୋର ପ୍ରକୃତିରେ ଉପାସନା କରୁଛନ୍ତି, ମା ମୋ ଶରଣାଗତ ହେଉଛନ୍ତି? ନାରଦ କହିଲେ ମୁଁ ତ ଦେଖୁଛି ସକାଳୁ ବହୁ ଲୋକ ତାଙ୍କର ଉଠିକି ରାତିରୁ ଫୁଲ ତୋଳୁଛନ୍ତି, ରାତି 3ଟାରୁ 4ଟାରୁ ଫୁଲ ଗଛର ଫୁଲ ରହୁନାହିଁ, ଆଉ କେଉଁଦିନ ଯଦି ଦେବୀଙ୍କର ପୂଜା ବା ଅନ୍ୟ କୌଣସି ଦେବତାଙ୍କର ପୂଜା ପଡ଼ିଲା ଏକଦମ ଶଙ୍ଖ ହୁଳୁହୁଳି ଏକଦମ କମ୍ପମାନ, ଭଗବାନ କୃଷ୍ଣଙ୍କର ଆବିର୍ଭାବ ତିଥି ବା ଏଇ ଭାଗବତ ଜନ୍ମ ବା ନୃସିଂହଦେବଙ୍କର ଆବିର୍ଭାବ ତିଥି ରାଧାଷ୍ଟମୀ ଇତ୍ୟାଦି ଏସବୁରେ ଏତେଟା ଲୋକମାନଙ୍କର ଆଗ୍ରହ ନାହିଁ, କିନ୍ତୁ ମଙ୍ଗଳା ମାଆଙ୍କର ପୂଜା, ସନ୍ତୋଷୀ ମାଆଙ୍କର ପୂଜା, ଖୁଦୁରୀକୁଣୀ ପୂଜା, କେତେ ପୂଜା ରହିଛି ସେଥିରେ ଏକଦମ ସମ୍ପମାନ ଶଙ୍ଖ, ଲୋକମାନଙ୍କର ପୂଜା ଅର୍ଚ୍ଚନାର କିଛି କମ୍ ନାହିଁ, ତେଣୁ ସେମାନେ କାହିଁକି ଦୁଃଖରେ ରହିଛନ୍ତି, ଏହାର କ'ଣ କାରଣ? ଭଗବାନ କୃଷ୍ଣ କହିଲେ ନା ନା, ସେମାନେ ପ୍ରକୃତରେ ମୋର ସମର୍ପିତ ନୁହନ୍ତି, ମୋ ପ୍ରତି ସେମାନେ ସମର୍ପିତ ନୁହନ୍ତି। ନା ନା, ଏଇଟା ଆପଣ ନାରଦ ମହର୍ଷି କହିଲେ ଆପଣ ଠିକ୍ କଥା କହୁନାହାନ୍ତି, କହିଲେ ଠିକ୍ ଅଛି, ତୁମେ ପରୀକ୍ଷା କରିବା ପାଇଁ ଯାଅ, ତୁମେ କୁହ ଯେ ବିଶ୍ୱରେ ଭଗବାନ ଉପସ୍ଥିତ ହୋଇଛନ୍ତି, ଭଗବାନ କୃଷ୍ଣ ଯାହାଙ୍କୁ ତୁମେ ଅର୍ଚ୍ଚନା କରୁଛ ପୂଜା କରୁଛ ସେ ଆସି ଏଠାରେ ଉପସ୍ଥିତ ହୋଇଛନ୍ତି, ତୁମେ ଯାଅ, ଯେଉଁମାନଙ୍କର ଇଚ୍ଛା ଦର୍ଶନ କରିବା ପାଇଁ ସେମାନେ ଭଗବାନ କୃଷ୍ଣଙ୍କୁ ଯାହାଙ୍କୁ ପୂଜା କରୁଛ ତାଙ୍କୁ ଦର୍ଶନ କରିବ ଯା, ଏଇ କଥା ତୁମେ କୁହ ଲୋକମାନଙ୍କ ପାଖରେ ଯେଉଁମାନେ ପୂଜା ଅର୍ଚ୍ଚନା କରୁଛନ୍ତି। ନାରଦ ମହର୍ଷି ଆସି ପହଞ୍ଚିଲେ, ପହଞ୍ଚି ଲୋକମାନଙ୍କୁ କହିଲେ ଯେ ତୁମେ ଯାହାଙ୍କୁ ପୂଜା ଅର୍ଚ୍ଚନା କରୁଛ ଯୁଗ ଯୁଗ ଧରିକି ଋଷିମୁନିମାନେ ତପସ୍ୟା କରୁଛନ୍ତି ଧ୍ୟାନ କରୁଛନ୍ତି, ସେ ଆସି ସ୍ୱଶରୀରରେ ଏଠାରେ ଉପସ୍ଥିତ ହୋଇଛନ୍ତି, ଆପଣମାନେ ସମସ୍ତେ ଆସନ୍ତୁ ତାଙ୍କୁ ଦର୍ଶନ କରିବେ। ତେଣୁ ଯେତେବେଳେ ଏ କଥା ନାରଦ ମହର୍ଷି କହିଲେ ବହୁ ଲୋକ ଆଗ୍ରହୀତ ହେଲେ, ଆଗ୍ରହୀ ହେଲେ ଆମେ ଯିବା ଦର୍ଶନ କରିବା, ଆଉ କେତେ କହିଲେ ଆଜ୍ଞା ମୋତେ ଏତେ ଧନ୍ଦାରେ ଧନ୍ଦି ହେଉଛୁ ଯେ ଆମକୁ କ'ଣ ସମୟ ଅଛି, ଆମକୁ ତ ମରିବା ପାଇଁ ସମୟ, ଆମେ ଯାଇପାରିବୁନି, ଆମେ ବହୁତ ଧନ୍ଦାରେ ଧନ୍ଦି ହେଉଛୁ। କିନ୍ତୁ କେତେ କହିଲେ ନାଇଁ ନାଇଁ, ଆମେ ଯାହାକୁ ପୂଜା ଅର୍ଚ୍ଚନା କରୁଛୁ ଆମେ ତାଙ୍କୁ ଦେଖିବା ପାଇଁ ଯିବୁ, ଆମେ ନିଶ୍ଚିତ ଭାବରେ ତାଙ୍କୁ ଦେଖିବା ପାଇଁ ଯିବୁ। ଏହା ପାଇଁ ଦଳେ ଲୋକ ବାହାରିଲେ ନାରଦଙ୍କୁ ପଚାରୁଛନ୍ତି ଏବଂ ବାହାରୁଛନ୍ତି, ଯାଉଛନ୍ତି ରାସ୍ତାରେ, ରାସ୍ତାରେ କିଛି ବାଟ ଗଲା ପରେ ସେ ଦେଖିଲେ କ'ଣ ନା, ଟଙ୍କା ଟଙ୍କା ରାସ୍ତାରେ ସବୁ ଖେଳା ହେଇଛି, ନୋଟ କଏନ୍ ସବୁ ପଡ଼ିଛି ରାସ୍ତାରେ। ତେଣୁ ସେ ଲୋକମାନେ କ'ଣ କଲେ ନା, କହିଲେ ଆମେ କ'ଣ ଭଗବାନଙ୍କୁ ଦେଖିବାକୁ ପହଞ୍ଚିବା, ଏଇ ତ ସ୍ୱଶରୀରରେ ବର୍ତ୍ତମାନ ଜୀବନ୍ତ ଭଗବାନ ସବୁ ଖେଳି ଦେଇଛନ୍ତି, ତେଣୁ ସେଗୁଡ଼ିକ ଆଣିକି ପକେଟରେ ଆମର ପୁରେଇଲେ, ଆଉ ରହିଗଲେ କିଛି ସେଠି ଲୋକ, ଆଉ ଯେଉଁମାନେ ଲୋକ ଥିଲେ କହିଲେ ନା ଆମେ ଏଥିରେ ଆମେ ଟଙ୍କା ପଇସା ନେବାନି, ଆମେ ସେ ଭଗବାନଙ୍କୁ ଦର୍ଶନ କରିବା ପାଇଁ ଯିବା। ତେଣୁ କେତେକ ଲୋକ ରହିଗଲେ, ଆଉ କେତେକ ଲୋକଙ୍କୁ ନେଇକି ନାରଦ ମହର୍ଷି ଗଲେ। ଆଉ କିଛି ବାଟ ଗଲା ପରେ ସେ ଦେଖିଲେ ସେଠି କ'ଣ ନା, ରୂପାର ସବୁ ବସ୍ତୁ ସେଠି ପଡ଼ିଛି, ରୂପାର ଅଳଙ୍କାର ଇତ୍ୟାଦି ସବୁ ପଡ଼ିଛି। ତେଣୁ ରୂପା ଅଳଙ୍କାରକୁ ନେଇକି ଆଉ କେତେକ ଥୋଡ଼ ବସ୍ତୁ ସବୁ ଲୋକମାନେ ରଖିଦେଲେ, କହିଲେ ଆମେ ଆଉ କିଛି ଯିବା ଦରକାର ନାହିଁ, ଆମେ ଆମର ଏଇଠି ସବୁ ମିଳିଯାଉଛି। ଆମେ ଆଉ କିଛି ବାଟ ଗଲା ପରେ ଦେଖିଲେ ସ୍ୱର୍ଣ୍ଣ ଅଳଙ୍କାର ଇତ୍ୟାଦି ସବୁ ପଡ଼ିଛି ରାସ୍ତାରେ, ତେଣୁ ସ୍ୱର୍ଣ୍ଣ ଅଳଙ୍କାରକୁ ନେଇକି ଲୋକମାନେ ସବୁ ରଖିଲେ। ତେଣୁ ଏଇଭଳି ଭାବରେ ଲୋକମାନେ ରହିଗଲେ, ବହୁ ଲୋକ ରହିଗଲେ, ଆଉ କିଛି ଯେଉଁ ଅଳ୍ପ ଲୋକ ରହିଲେ ନାରଦଙ୍କ ପାଖରେ, ସେ ନାରଦ ତାଙ୍କୁ ନେଇକି ଗଲାବେଳକୁ ସ୍ତ୍ରୀ ଲୋକମାନେ ସବୁ ଛିଡ଼ା ହେଇଛନ୍ତି, ସୁନ୍ଦରୀ ସ୍ତ୍ରୀମାନେ, ତରୁଣୀମାନେ, ଯୁବତୀ ସ୍ତ୍ରୀମାନେ, ଏବଂ ସେମାନଙ୍କୁ ଦେଖିକି ଯୁବକମାନେ ସବୁ ଯାଉଥିଲେ, ଯେଉଁ ସେ ଯୁବକମାନେ ଯୁବତୀମାନଙ୍କ ଯେତେବେଳେ ତାଙ୍କର ଚକ୍ଷୁ ମିଳନ ହେଇଗଲା, କହିଲେ ଇଏ ଯେଉଁ ଲୋକ ଆମେ ଯେଉଁ ପାଇଲୁଣି ଆଜି ଯେଉଁ ସୁନ୍ଦର ବସ୍ତୁ ୟାକୁ ଛାଡ଼ିକି ଆମେ କିଭଳି ଭାବରେ ଯିବା, ଆମର କ'ଣ ମିଳିବ ତାଙ୍କଠାରୁ ଗଲେ ଭଗବାନଙ୍କ ଦର୍ଶନ କଲେ ଆମର କ'ଣ ମିଳିବ, ଏଠି ଆମେ ଯେଉଁ ଆନନ୍ଦ ପାଇବ ସେଠି କାହିଁକି ଯିବୁ ଆମେ, ଏହା କହି ସବୁ ରହିଗଲେ ନାରଦ ମହର୍ଷି ଏକା ଗଲେ ଭଗବାନଙ୍କ ଇଏ କ'ଣ ହେଲା କାହିଁ, ତମେ ତ ବହୁତ କଥା କହୁଥିଲ, ବହୁ ଲୋକ ତମର ପୂଜାର୍ଚ୍ଚନା ଆମର ପୂଜାର୍ଚ୍ଚନା କରୁଛନ୍ତି କାହାନ୍ତି, ନାଇଁ ଆଜ୍ଞା ଆପଣ ଯାହା କହୁଥିଲେ ତାହା ଠିକ୍ କର, ଆମମାନଙ୍କର ବହୁ ପ୍ରକାର ରହିଛି କାମନା ବାସନା ଏବଂ ସେ କାମନା ବାସନାକୁ ଚରିତାର୍ଥ କରିବା ପାଇଁ ଆମେ କେବଳ ଏମାନଙ୍କୁ ଭଗବାନ ବା ଦେବଦେବତାଙ୍କର ସବୁ ଶରଣ ନେଉଛୁ, କିନ୍ତୁ ପ୍ରକୃତ ଭାବରେ ନିଃସର୍ତ୍ତ ଭାବରେ କେହି ପୂଜା କରୁନାହାନ୍ତି, ଯେମିତି ଗୋପୀମାନଙ୍କର କଥା କୁହାଯାଇଛି, ରାଧାରାଣୀଙ୍କର କଥା କୁହାଯାଇଛି, ମୋରେ ବିଆ ଦୁଃଖ ତାର ଯଦି ହୟ ସୁଖ ତେବେ ମୋର ସେହି ଦୁଃଖ ପରମ ସୁଖ ବର୍ଜ୍ୟ, ମୋତେ ଯଦି ଦୁଃଖ ଦେଇକି ମୋତେ ଯଦି କଷ୍ଟ ଦେଇକି ସେ ଯଦି ଆନନ୍ଦ ପାଉଛନ୍ତି ତାହେଲେ ସେହି ଦୁଃଖଟା ହିଁ ହେଉଛି ମୋର ପରମ ସୁଖ। ଚୈତନ୍ୟ ମହାପ୍ରଭୁ ତାଙ୍କର ଶିକ୍ଷାଷ୍ଟକର ଶେଷ ଶ୍ଳୋକରେ କହିଲେ, ଆଶ୍ରିଷ୍ୟ ବା ପାଦରତାଂ ବିନଷ୍ଟୁ ବା ମଦର୍ଶନା ମର୍ମହତାଂ କରୋତୁ ବା ଯଥା ତଥା ବା ବିଦଧାତୁ ଲମ୍ପଟୋ ମତ୍ ପ୍ରାଣନାଥସ୍ତୁ ସୈବ ନାପର। ଚୈତନ୍ୟ ମହାପ୍ରଭୁ ଯେଉଁ ଆଠଟି ଶ୍ଳୋକ ଲେଖିଛନ୍ତି ଶିକ୍ଷାଷ୍ଟକରେ, ଶାସ୍ତ୍ରର ସମସ୍ତ ନିର୍ଯ୍ୟାସ, ସବୁ ଶାସ୍ତ୍ରର ନିର୍ଯ୍ୟାସ ସେଥିରେ ଅଛି। ଶେଷ ଶ୍ଳୋକରେ ଏ କଥା କହୁଛନ୍ତି ଯେ ଆମର ଯିଏ ପ୍ରାଣନାଥ ବା ଆମର ଯିଏ ହେଉଛନ୍ତି ପ୍ରାଣକାନ୍ତ, ଏଇଟା ହେଉଛି ରାଧାଙ୍କର କଥା, ସେ ମୋତେ ଦର୍ଶନ ଦିଅନ୍ତୁ ବା ନ ଦିଅନ୍ତୁ ମୁଁ ତାଙ୍କର ସେବା କରୁଛି, ସିଏ ମୋତେ ଦର୍ଶନ ଦିଅନ୍ତୁ ବା ନ ଦିଅନ୍ତୁ, ମୋତେ ଆଲିଙ୍ଗନ କରନ୍ତୁ ବା ନ କରନ୍ତୁ, ସେଥିରେ ମୋର କିଛି ଆସି ନାହିଁ, କିନ୍ତୁ ସିଏ ହେଉଛନ୍ତି ମୋର ଜନ୍ମ ଜନ୍ମାନ୍ତର ପ୍ରାଣ, ମୁଁ ତାଙ୍କୁ କେବେ ହେଲେ ଭୁଲିବି ନାହିଁ, ସିଏ ମୋତେ ଦୁଃଖ ଦିଅନ୍ତୁ ଯନ୍ତ୍ରଣା ଦିଅନ୍ତୁ ଯାହା କିନ୍ତୁ କରନ୍ତୁ ନାହିଁ, ସେଇ ହେଉଛନ୍ତି ଏକମାତ୍ର ମୋର ପ୍ରାଣନାଥ, ଇଏ ହେଉଛି ନିଃସର୍ତ୍ତ ଭାବରେ ଭଗବାନଙ୍କ ପ୍ରତି ସେବା। ଏଇଭଳି ସେବା କେତେ ଜଣ କରୁଛନ୍ତି, ଏଭଳି ସେବା କାହାର ନାହିଁ, ତେଣୁ ସେଇଭଳି ଭାବରେ ପରମାତ୍ମାଙ୍କର ଆମମାନଙ୍କୁ ସେବା କରିବା ପାଇଁ ପଡ଼ିବ। ଭାଗବତ ଶାସ୍ତ୍ର ସେଇ କଥା ହିଁ କହୁଛି, ଆତ୍ମାର ପ୍ରସନ୍ନତା ବିଧାନ ହେବ ଏଇଭଳି ଭାବରେ, ସବୁ ଏଇ ପୁଂସା ପର ଧର୍ମ ଯତ ଭକ୍ତିର ଅଧକ୍ଷ ଯେ ଅହେତୁକି ଅପ୍ରତିହତା, କୌଣସି ପ୍ରକାର ଭାବରେ ବନ୍ଦ ହେବାର ପ୍ରତିହତ ହେବାର ନାହିଁ, ଅପ୍ରତିହତା ଜୟ ଆତ୍ମା ସୁପ୍ରସିଦ୍ଧତି, ଆତ୍ମାର ପ୍ରସନ୍ନତା ବିଧାନ ଏଇଭଳି ଭାବରେ। ତେଣୁ ଏଇସବୁ କଥା ଶାସ୍ତ୍ର ଶ୍ରୀମଦ ଭାଗବତରେ ବର୍ଣ୍ଣନା କରାଯାଇଛି। ଶ୍ରୀମଦ ଭାଗବତ ପ୍ରଥମ ସ୍କନ୍ଧରେ କଳିର ପ୍ରବେଶ, କିଭଳି ଭାବରେ କଳିଟା ପ୍ରବେଶ କରୁଛି ଏବଂ କଳିକୁ ପରୀକ୍ଷିତ ମହାରାଜ ତାକୁ ବାରଣ କରୁଛନ୍ତି ଯେ ତୁମେ ରହିପାରିବ ନାହିଁ, କଳିଟା ଆସୁଛି ଛଦ୍ମବେଶରେ, କଳିଟା ଛଦ୍ମବେଶରେ କ୍ଷତ୍ରିୟର ପୋଷାକ ପିନ୍ଧିକି ଆସୁଛି କଳି, ଏବଂ ପରୀକ୍ଷିତ ମହାରାଜଙ୍କୁ ମାଗୁଛି ମୋତେ ଆପଣ ଆଶ୍ରୟ ଦିଅନ୍ତୁ, ଆଶ୍ରୟ ଦିଅନ୍ତୁ ପରୀକ୍ଷିତ ମହାରାଜଙ୍କୁ, ସେ ଆଶ୍ରୟ ମାଗୁଛି ଏବଂ ଚାରିଟା ସ୍ଥାନ ସେ ମାଗୁଛି ପରୀକ୍ଷିତ ମହାରାଜଙ୍କୁ, କ'ଣ କ'ଣ ସେ ଚାରିଟା ସ୍ଥାନ ନା, ଦ୍ୟୁତମ ପାନମ ସ୍ତ୍ରୀୟ ସୁନା। ଦ୍ୟୁତ କହିଲେ ଜୁଆ ଖେଳ, ଯେଉଁଠି ଜୁଆ ଖେଳ ହେଉଛି, ପଶା ଖେଳ ହେଉଛି, ତାସ୍ ଖେଳ ହେଉଛି, ପାଲି ହେଉଛି, ସେଇଠାରେ ମୋତେ ରହିବାକୁ ଦିଅନ୍ତୁ, କଳିଯୁଗଟା ଏଇ ପ୍ରକାର ସ୍ଥାନ ମାଗୁଛି। ପାନମ ଅର୍ଥ ଯେଉଁଠି ମଦ୍ୟପାନ ହେଉଛି, ଧୂମ୍ରପାନ ହେଉଛି, ନାନା ପ୍ରକାର ଭାବରେ ସବୁ ନିଶାଦ୍ରବ୍ୟ ସେବନ ହେଉଛି, ସେହି ସ୍ଥାନରେ ମୋତେ ରହିବାକୁ ଦିଅନ୍ତୁ, ଏବଂ ଯେଉଁଠି ଅବୈଧ ସ୍ତ୍ରୀ ସଙ୍ଗ ହେଉଛି, ସ୍ତ୍ରୀୟ କହିଲେ ଅବୈଧ ସ୍ତ୍ରୀ ସଙ୍ଗ, ସେଇଠାରେ ମୋତେ ରହିବାକୁ ଦିଆଯାଉ, କଳି ସ୍ଥାନ ମାଗୁଛି, ଏବଂ ସୁନା ଯେଉଁଠି ନିରୀହ ପଶୁପକ୍ଷୀମାନଙ୍କୁ ହତ୍ୟା କରାଯାଉଛି, ସେଇଠାରେ ମୋତେ ରହିବାକୁ ସ୍ଥାନ ଦିଆଯାଉ। କଳିଯୁଗ ମାଗୁଛି ପରୀକ୍ଷିତ ମହାରାଜଙ୍କୁ ସ୍ଥାନ, ଦ୍ୱାପରର ଶେଷ ଅବସ୍ଥା କଳିଯୁଗର ଆରମ୍ଭ, କଳିଟା ଆସୁଛି ପ୍ରବେଶ କରୁଛି ସେ ସମୟରେ, କିନ୍ତୁ ପରୀକ୍ଷିତ ମହାରାଜ ମନା କରିଦେଲେ ନା ମୋ ରାଜ୍ୟରେ ଏ ସ୍ଥାନ ନାହିଁ, କାହିଁକି ନା ସମସ୍ତେ ଶାନ୍ତିରେ ଅଛନ୍ତି, ଏ ଚାରିଟା ସ୍ଥାନ ମୋ ରାଜ୍ୟରେ ନାହିଁ, ଏଠି କେହି ଜୁଆ ଖେଳୁନାହାନ୍ତି ବା ଏଠି କେହି ନିଶାଦ୍ରବ୍ୟ ସେବନ କରୁନାହାନ୍ତି ବା ଏଠି କେହି ଅବୈଧ ସ୍ତ୍ରୀ ସଙ୍ଗ କରୁନାହାନ୍ତି ବା ଏଠି କେହି ପଶୁ ହତ୍ୟା କରୁନାହାନ୍ତି। ତେଣୁ ପରୀକ୍ଷିତ ମହାରାଜଙ୍କ କଥା ଚିନ୍ତା କରନ୍ତୁ ଏବଂ ବର୍ତ୍ତମାନର କଥା ଆପଣମାନେ ଚିନ୍ତା କରନ୍ତୁ, ସେତେବେଳେ ଏସବୁ ନଥିଲା, ତେଣୁ ପରୀକ୍ଷିତ ମହାରାଜ କଳିକୁ ସମ୍ପୂର୍ଣ୍ଣ ଭାବରେ ମନା କଲେ କଲେ ତୁମେ ରହିପାରିବ ନାହିଁ, ଏଇ କଥା ଭାଗବତରେ କୁହାଯାଇଛି। ଯେତେବେଳେ କଳି ଏଇ ନିରାଶ ହେଇଗଲା ଯେ ମୋ ପାଇଁ ଆଉ ରହିବା ପାଇଁ ସ୍ଥାନ ନାହିଁ, ସେତେବେଳେ ସେ ଗୋଟିଏ ସ୍ଥାନ ମାଗିଲା, କ'ଣ ନା ସୁବର୍ଣ୍ଣ, ସୁବର୍ଣ୍ଣ ଅର୍ଥାତ୍ ସ୍ୱର୍ଣ୍ଣ, ସ୍ୱର୍ଣ୍ଣରେ ମୋତେ ରହିବା ପାଇଁ ସ୍ଥାନ ଦିଆଯିବ, ଏବଂ ସେତେବେଳେ ସ୍ୱର୍ଣ୍ଣ ପର୍ଯ୍ୟାପ୍ତ ପରିମାଣରେ ଥିଲା, ଦ୍ୱାପର ଯୁଗର ଶେଷ ଅବସ୍ଥା ସମସ୍ତଙ୍କ ପାଖରେ ପ୍ରଚୁର ପରିମାଣରେ ସ୍ୱର୍ଣ୍ଣ ଅଛି, ତେଣୁ ସ୍ୱର୍ଣ୍ଣରେ ରହିବା ପାଇଁ ପରୀକ୍ଷିତ ମହାରାଜ ରାଜି ହେଇଗଲେ, କାହିଁକି ନା ଶରଣାଗତ ହେଇଗଲା କଳି, କଳିଟା ଶରଣାଗତ ହେଇଥିବା ହେତୁ ସେ ସ୍ୱର୍ଣ୍ଣରେ ତାକୁ ରହିବା ପାଇଁ ସ୍ଥାନ ପ୍ରଦାନ କରିଦେଲେ, ଏବଂ ଯେଉଁଥିପାଇଁ ସ୍ୱର୍ଣ୍ଣରେ କଳି ରହି ବର୍ତ୍ତମାନ ତା ଚାରିଟା ଶାଖା ପ୍ରଶାଖା ମେଲେଇଦେଲା, ସେ ଦୂତ କ୍ରୀଡ଼ା ଆଡ଼କୁ ଚାଲିଗଲା ତାର ହାତ, ଦୂତ ପାନ ମଦ୍ୟପାନ ଧୂମ୍ରପାନ ଏଇସବୁ ଗୁଡ଼ାକ ଚାଲିଗଲା, ଛୋଟ ଛୋଟ ପିଲାମାନେ ଆଜିକାଲି ମଦ ପିଇଲେ, ଗାଁ ଗହଳିରେ ଛୋଟ ଛୋଟ ପିଲାମାନେ ମଦ ପିଉଛନ୍ତି, କହୁଛନ୍ତି ଏଇଟା ହେଉଛି ଗୋଟେ ଆରିଷ୍ଟୋକ୍ରେସି, ଗୋଟେ ହେଉଛି ଆରିଷ୍ଟ ବୋଷି ଯେ ପିଲାମାନେ ମଦ ପିଉନାହାନ୍ତି, ସେମାନେ ଜୀବନରେ କିଛି ଜାଣିନାହାନ୍ତି ସ୍ୱାଦ। ତେଣୁ ଏଇ ପ୍ରକାର ଭାବରେ ବର୍ତ୍ତମାନ କଳିତାର ପ୍ରସାରା ମେଲେଇ ଚାଲିଛି। ସ୍ତ୍ରୀୟ ଅବୈଧ ସ୍ତ୍ରୀ ସଙ୍ଗ, ସ୍ତ୍ରୀଟାକୁ ଆମେମାନେ ଭାବୁଛେ ଗୋଟେ କଣ୍ଢେଇ ବା ଖେଳନା ବୋଲି, ଉପଭୋଗର ସାମଗ୍ରୀ ବୋଲି ଭାବୁଛେ। ତେଣୁ ସେଥିପାଇଁ ଆମେମାନେ ତାହାକୁ ଉପଭୋଗ କରିବା ପାଇଁ ଆମେମାନେ ସବୁ ପ୍ରକାର ଚେଷ୍ଟା କରୁଛେ। ଅବୈଧ ସ୍ତ୍ରୀ ସଙ୍ଗ ଏବଂ ସୁନା ନିରୀହ ପଶୁପକ୍ଷୀମାନଙ୍କୁ ଆମେ ହତ୍ୟା କରୁଛୁ। ନିରୀହ ପଶୁପକ୍ଷୀମାନଙ୍କୁ ହତ୍ୟା କ'ଣ କରିବା, ମନୁଷ୍ୟମାନଙ୍କୁ ମଧ୍ୟ ମାଛି ମଶା ମାଛି ଭଳି ଆମେ ହତ୍ୟା କରୁଛୁ। ଏହି ପ୍ରକାର ନିର୍ଦ୍ଦୟତା କରିଯିବାରେ ପ୍ରବଳ ପାରିବ। ତେଣୁ ସେଥିପାଇଁ ପରୀକ୍ଷିତ ମହାରାଜ ପ୍ରଥମେ ମନା କରିଥିଲେ, କିନ୍ତୁ ସୁବର୍ଣ୍ଣରେ ସ୍ୱର୍ଣ୍ଣରେ ସ୍ଥାନ ଦେଇଥିବାକୁ ବର୍ତ୍ତମାନ ଚାରିଟି ସ୍ଥାନ କିପରି ଭାବରେ କଳିଯୁଗ ବୃଦ୍ଧି ପାଇଲା। ତେଣୁ ଏହି ଶାସ୍ତ୍ରର କଥା ଶ୍ରୀମଦ୍ ଭାଗବତଙ୍କର ବର୍ଣ୍ଣନା କରାଯାଇଛି। ତେଣୁ ସେ ଭାଗବତକୁ ଆମମାନଙ୍କୁ ଅନୁସରଣ କରିବା ପାଇଁ ପଡ଼ିବ। ସେଥିପାଇଁ ଚୈତନ୍ୟ ମହାପ୍ରଭୁ ଏହାକୁ ଅନୁମୋଦନ କଲେ, ଚୈତନ୍ୟ ମହାପ୍ରଭୁ ଏହାକୁ ଅନୁମୋଦନ କଲେ, ଆରାଧ୍ୟ ଭଗବାନ ବ୍ରଜେଶ ତନୟ ସ୍ତଧାମ ବୃନ୍ଦାବନ ରମ୍ୟା କାଚିତ ଉପାସନା ବ୍ରଜବଧୁ ବର୍ଗେଣ ଯା କଳ୍ପିତ ଶ୍ରୀମଦ୍ ଭାଗବତମ ପ୍ରମାଣ ମମଳମ ପ୍ରେମା ପୁମର୍ଥ ମହା ଶ୍ରୀ ଚୈତନ୍ୟ ମହାପ୍ରଭୁର ମତବିଦ ତତ୍ରାଦର ନା ପର। ମଥୁରାର କୃଷ୍ଣ ଅଛନ୍ତି ଏବଂ ବୃନ୍ଦାବନର କୃଷ୍ଣ ଅଛନ୍ତି। ମଥୁରାର କୃଷ୍ଣ ଯିଏ କିଭଳି ଭାବରେ, ସେ ହେଉଛନ୍ତି ରାଜା। ସେଠି ରାଜା, ସେ ରାଜାଙ୍କ ହସ୍ତରେ ସୁଦର୍ଶନ ଚକ୍ର ଅଛି, କିନ୍ତୁ ବୃନ୍ଦାବନର କୃଷ୍ଣ ଯିଏ ତାଙ୍କ ହାତରେ ବଂଶୀ ଅଛି। ତେଣୁ କେଉଁ କୃଷ୍ଣକୁ ଆମେ ଆରାଧନା କରିବା? ମହାପ୍ରଭୁ କହିଲେ ଆରାଧ୍ୟ ତନୟ ବ୍ରଜେଶ ତନୟ, ବୃନ୍ଦାବନର ଯେ କୃଷ୍ଣ, ବୃନ୍ଦାବନର ଯେ ପୁତ୍ର, ଯେ କୃଷ୍ଣ ନନ୍ଦ ରାଜାଙ୍କର ପୁତ୍ର, ସେ କୃଷ୍ଣ ହେଉଛନ୍ତି ଆମର ଆରାଧ୍ୟ। ଆରାଧ୍ୟ ଭଗବାନ ବ୍ରଜେଶ ତନୟ ସ୍ତଧାମ ବୃନ୍ଦାବନ, ଏବଂ ତାଙ୍କର ଧାମ ହେଉଛି ବୃନ୍ଦାବନ, ସେ ହେଉଛି ସବୁଠାରୁ ଆରାଧ୍ୟତମ କୃଷ୍ଣ। ଏବଂ ଗୋପୀମାନେ ଯେଉଁଭଳି ଭାବରେ ଆରାଧନା କରିଥିଲେ, କିଭଳି ଭାବେ ଆମେ ଆରାଧନା କରିବା କୃଷ୍ଣଙ୍କର, ନା ଗୋପୀ ଯେଉଁଭଳି ଭାବରେ ଆରାଧନା କରିଥିଲେ, ସେଇ ଆରାଧନା ହେଉଛି ସର୍ବୋତ୍କୃଷ୍ଟ ଆରାଧନା। ଆରାଧ୍ୟ ଭଗବାନ ବ୍ରଜେଶ ତନୟ ସ୍ତଧାମ ବୃନ୍ଦାବନ ରମ୍ୟା କାଚିତ ଉପାସନା ବ୍ରଜବଧୁ ବର୍ଗେଣ ଯାହା କଳ୍ପିତ, ବ୍ରଜବଧୁମାନେ ଯେଉଁ ପ୍ରକାର ଉପାସନା କରିଥିଲେ, ସେ ଉପାସନା ହେଉଛି ସର୍ବୋତ୍କୃଷ୍ଟ ଉପାସନା। ଶ୍ରୀମଦ୍ ଭାଗବତମ ପ୍ରମାଣ ମମଳ, ଶ୍ରୀମଦ୍ ଭାଗବତର ପ୍ରମାଣ ହେଉଛି ଅମଳ ପ୍ରମାଣ। ପ୍ରେମା ପୁମର୍ଥ ମହା ଶ୍ରୀ ଚୈତନ୍ୟ ମହାପ୍ରଭୁର ମତ ବିଦ, ଚୈତନ୍ୟ ମହାପ୍ରଭୁ ଭାଗବତ ଶାସ୍ତ୍ରକୁ ଅନୁମୋଦନ କରିଛନ୍ତି, ଏବଂ ସେ ଭାଗବତର ପ୍ରମାଣକୁ ଆମମାନଙ୍କୁ ଗ୍ରହଣ କରିବା ପାଇଁ ପଡ଼ିବ। ସେ ଭାଗବତର ଶାସ୍ତ୍ରର ପ୍ରମାଣକୁ ଆମମାନେ ଗ୍ରହଣ କରିବା ପାଇଁ ପଡ଼ିବ। ସେଥିପାଇଁ ଏହି ଭାଗବତର କଥା କୁହାଯାଇଛି, ତେଣୁ ଭାଗବତ ଶିକ୍ଷାକୁ ଆମମାନେ ଗ୍ରହଣ କରିବା ପାଇଁ ପଡ଼ିବ। ଭାଗବତ ଶାସ୍ତ୍ର ପ୍ରହ୍ଲାଦ ମହାରାଜଙ୍କର କଥା ସପ୍ତମ ସ୍କନ୍ଦ ଭାଗବତରେ କୁହାଯାଇଛି, ସମସ୍ତଙ୍କ ପାଇଁ ଉପଦେଶ ପ୍ରହ୍ଲାଦ ମହାରାଜ ଦେଉଛନ୍ତି। ଯେତେବେଳେ ସେ ଥିଲେ ଗୁରୁକୁଳରେ ପାଠ ପଢ଼ୁଥିଲେ, ଷଣ୍ଢ ଆଉ ଅମରଙ୍କ ତାଙ୍କର ଶିକ୍ଷା ଶିକ୍ଷକ ରୂପେ ନିଯୁକ୍ତ ହୋଇଥିଲେ, ହିରଣ୍ୟକଶିପୁ ତାଙ୍କୁ ନିଯୁକ୍ତ କରିଥିଲେ ଷଣ୍ଢ ଆଉ ଅମରଙ୍କୁ, ସେତେବେଳେ ପ୍ରହ୍ଲାଦ ମହାରାଜ ତାଙ୍କ ସହପାଠୀମାନଙ୍କୁ ଶିକ୍ଷା ଦେଉଥିଲେ, ଯେଉଁଟା ଯୁବକମାନଙ୍କ ପାଇଁ, ଛାତ୍ରମାନଙ୍କ ପାଇଁ ମଧ୍ୟ ଏହି ଶିକ୍ଷା ରହିଛି। ପ୍ରହ୍ଲାଦ ମହାରାଜ କହୁଛନ୍ତି କ'ଣ ନା, କୌମାର ଆଚରତି ପ୍ରାଜ୍ଞ ଧର୍ମାନ ଭାଗବତାନୀୟ ଦୁର୍ଲଭଂ ମାନୁଷଂ ଜନ୍ମ ତଦପି ଅଧ୍ରୁବଂ ଅର୍ଥଦମ୍। ଏଇ କଥା ପ୍ରହ୍ଲାଦ କହୁଛନ୍ତି ଯେ ପିଲାଦିନରୁ ବାଲ୍ୟକାଳରୁ ଯିଏ ଏ ଭାଗବତ ପଥକୁ ଯିଏ ଆସୁଛି, ସିଏ ହେଉଛି ମହା ବୁଦ୍ଧିମାନ, ସିଏ ହେଉଛି ପ୍ରାଜ୍ଞ। ଏ କଥା ପ୍ରହ୍ଲାଦ କହୁଛନ୍ତି, କୌମାର ଆଚରତି ପ୍ରାଜ୍ଞ ଧର୍ମାନ ଭାଗବତାନୀୟ ଦୁର୍ଲଭଂ। ଏ ମନୁଷ୍ୟ ଜୀବନ ହେଉଛି ଦୁର୍ଲଭ, ମନୁଷ୍ୟ ଜୀବନଟା ଏତେ ସହଜରେ ଆମକୁ ମିଳିନାହିଁ, ବହୁ ଜୀବନ ବିତେଲା ପରେ ଆମମାନଙ୍କୁ ଭଗବାନ ମନୁଷ୍ୟ ଜୀବନ ପ୍ରଦାନ କରିଛନ୍ତି। ଲବ୍ଧ୍ୱା ସୁଦୁର୍ଲଭମ୍ ଇଦମ୍ ବହୁ ସମ୍ଭବାନ୍ ମନୁଷ୍ୟମ୍ ମର୍ଥଦମ୍ ମନିତ୍ୟମ୍। ତେଣୁ ବହୁ ଜୀବନ 80 ଲକ୍ଷ, ଗୋଟିଏ ନୁହେଁ କି ଦୁଇ ନୁହେଁ କି ତିନି ନୁହେଁ କି ପାଞ୍ଚ ନୁହେଁ କି ଶହେ ନୁହେଁ କି ହଜାରେ ନୁହେଁ, 80 ଲକ୍ଷ ଜୀବଜନୀ ଘୂର୍ଣ୍ଣାୟମାନ କଲା ପରେ ଭଗବାନ ଏହି ମାନବ ଜୀବନ ପ୍ରଦାନ କରିଛନ୍ତି। ତେଣୁ ମାନବ ଜୀବନ ପ୍ରାପ୍ତ ହେଇକି ଆମମାନଙ୍କୁ ସେଥିପାଇଁ ଏଇ ଦୁର୍ଲଭ ଜୀବନର ଉଦ୍ଦେଶ୍ୟ ହେଉଛି ଆମମାନଙ୍କୁ ଏଇ ପରମାର୍ଥ ଭକ୍ତି ଲାଭ କରିବା ପାଇଁ ପଡ଼ିବ। ସେ କଥା ପ୍ରହ୍ଲାଦ କହୁଛନ୍ତି, କୌମା ଆଚରତି ପ୍ରାଜ୍ଞ ବାଲ୍ୟକାଳରୁ ଯିଏ ଭାଗବତ ପଥକୁ ଯିଏ ଅନୁସରଣ କରୁଛନ୍ତି ସେମାନେ ହେଉଛନ୍ତି ବୁଦ୍ଧିମାନ। ଦୁର୍ଲଭଂ ମାନୁଷଂ ଜନ୍ମ ତଦପି ଅଧ୍ରୁବଂ ଅର୍ଥଦମ୍। ତେଣୁ ମନୁଷ୍ୟ ଜୀବନ ତ ଦୁର୍ଲଭ, ପୁଣି କୁହାହେଉଛି ଅଧ୍ରୁବ, ଅର୍ଥାତ୍ ଇଏ ଅନିତ୍ୟ, କେତେବେଳେ ଇଏ ନଷ୍ଟ ହେଇଯିବ କିଛି କହିହେବନି, କେଜାଣି କାହାର ଆଜି ମୃତ୍ୟୁକାଳ ହୋଇଯିବ ଉପସ୍ଥିତ। ବାଲ୍ୟକାଳ ଧର୍ମ ଧନମୁଁ ସଞ୍ଚିବି, ବାଲ୍ୟକାଳ ଧର୍ମ ଧନମୁଁ ସଞ୍ଚିବି, ଏ ଜୀବନ ଅନିଶ୍ଚିତ, କେଜାଣି କାହାର ଆଜି ମୃତ୍ୟୁକାଳ ହୋଇଯିବ ଉପସ୍ଥିତ। ତେଣୁ ବାଲ୍ୟକାଳରୁ ଯେଉଁମାନେ ପ୍ରକୃତ ପକ୍ଷେ ଏଇ ଭଗବତ ଭକ୍ତି ପଥକୁ ଆସୁଛନ୍ତି ସେମାନେ ହେଉଛନ୍ତି ବୁଦ୍ଧିମାନ, ସେମାନେ ହେଉଛନ୍ତି ପ୍ରାଜ୍ଞ। ବାଲ୍ୟକାଳ ଯଦି ଆମେ ଗ୍ରହଣ ନ କରିଥିବା ତାହେଲେ ଇଏ ବୃଦ୍ଧ ଅବସ୍ଥାରେ ଆମେ ବୁଢ଼ା ବୁଢ଼ା ହେଇଗଲେ ଆମର କିଛି କାମଧନ୍ଦା ନଥିଲେ ଆମେ ସେତେବେଳେ ଭକ୍ତି ପଥକୁ ଆସିବା, ସେଇଟା ସମ୍ଭବ ନୁହଁ, ସେ ସମ୍ଭବ ନୁହଁ। ଆମେମାନେ ଏତେ ବନ୍ଧନରେ ବନ୍ଧା ସେତେବେଳେ ଆଉ କୃଷ୍ଣ ନାମ ବା ଭଗବାନଙ୍କ ପ୍ରତି ଆମର ରୁଚି ଜାଗ୍ରତ ହେବ ନାହିଁ, ସେତେବେଳେ ଆମ କାମରେ ଏସବୁ କଥା ପଶିବ ନାହିଁ। ତେଣୁ ଛୋଟ ପିଲାବେଳୁ ପିଲାବେଳୁ ବାଲ୍ୟକାଳରୁ ଏଇ କଥାକୁ ଶିକ୍ଷା ଦେବା ଉଚିତ। ସେଥିପାଇଁ ଆମର ରହିଛି ସଂସ୍କାର ବିଧି ସବୁ ରହିଛି, ସଂସ୍କାର ବିଧି ଦ୍ୱାରା ପିଲାଟାକୁ କିଭଳି ଭାବରେ ପରିବର୍ତ୍ତନ କରାଯାଉଛି। ବାପା ମାଆଙ୍କର ଏଇଟା ହେଉଛି କର୍ତ୍ତବ୍ୟ, ପିତାମାତାଙ୍କର କର୍ତ୍ତବ୍ୟ ଯେ ଛୋଟ ପିଲାବେଳୁ କିଭଳି ଭାବରେ ସେମାନେ ଭଗବତ ଭକ୍ତି ପଥକୁ ଆସିବେ, ଏହାଦ୍ୱାରା ସଂସ୍କାର ପଥ ଦ୍ୱାରା ସେମାନଙ୍କୁ କିଭଳି ଭାବରେ ବିଶୁଦ୍ଧ କରାଯାଉଛି। ସବୁ ଜାତକର୍ମ ସଂସ୍କାର ରହିଛି, ଯେତେବେଳେ ଗର୍ଭାଧାନ ସଂସ୍କାର, ପିତା ଓ ମାତା ଯେତେବେଳେ ଗର୍ଭାଧାନ ଅର୍ଥାତ୍ ସେମାନେ ସହବାସ କରୁଛନ୍ତି ସେତେବେଳେ ଭଗବାନଙ୍କୁ ଚିନ୍ତା କରିବା ଉଚିତ, ଭଗବାନଙ୍କର ନାମ ସ୍ମରଣ କରିବା ଉଚିତ, ଭଗବାନଙ୍କ ନାମ କୀର୍ତ୍ତନ କରିବା ଉଚିତ। ଯେମିତି ପ୍ରହ୍ଲାଦଙ୍କର କଥା କୁହାଯାଉଛି, ପ୍ରହ୍ଲାଦ କିଭଳି ଭାବରେ ହିରଣ୍ୟକଶିପୁର ପୁତ୍ର ଜାତ, ହିରଣ୍ୟକଶିପୁର ପୁତ୍ର କିଭଳି ଭାବରେ ପ୍ରହ୍ଲାଦ ହେଲେ, ହିରଣ୍ୟକଶିପୁରଟା ତ ହେଉଛି ଭୟଙ୍କର ଅସୁର, ତେଣୁ ପ୍ରହ୍ଲାଦ ମହାରାଜ ଏ ପ୍ରକାର ଭକ୍ତ ଯେ ଭଗବାନଙ୍କର ଭଗବତ ଭକ୍ତ ଶ୍ରେଷ୍ଠ ଭକ୍ତ ପ୍ରହ୍ଲାଦ ସେ କିଭଳି ଭାବରେ ହିରଣ୍ୟକଶିପୁରରେ ଯାଉଥିଲେ, କାହିଁକି ନା ଯେତେବେଳେ ଅନ୍ତଃସତ୍ତ୍ୱା ଥିଲେ ପୟାଧୁ ଅର୍ଥାତ୍ ତାଙ୍କର ସ୍ତ୍ରୀ ହିରଣ୍ୟକଶିପୁର ପତ୍ନୀ, ସେତେବେଳେ ନାରଦ ମହର୍ଷିଙ୍କର ଆଶ୍ରମରେ ଥିଲେ, କାହିଁକି ନା ଇନ୍ଦ୍ର ନେଇଯାଉଥିଲା ଚୋରେଇକି ପୟାଧୁ ନା, ଯେତେବେଳେ ହିରଣ୍ୟକଶିପୁ ମନ୍ଦରାଚଳ ପର୍ବତରୁ ଯାଇକି ତପସ୍ୟା କରୁଛି ସେତେବେଳେ ସୁଯୋଗ ପାଇକି ଇନ୍ଦ୍ର ଆସିଲା ହିରଣ୍ୟକଶିପୁର ରାଜ୍ୟକୁ ଅଧିକାର କରିବା ପାଇଁ, ଏବଂ ସେତେବେଳେ ଚାହିଁଲା ଏଇଟା ହେଉଛି ପ୍ରକୃଷ୍ଟ ସମୟ ମୋ ପାଇଁ, ମୁଁ ଯାଇକି ଅଧିକାର କରିବି। ଏବଂ ସେତେବେଳେ ଦେଖିଲା ଯେ ଇଏ ଅନ୍ତଃସତ୍ତ୍ୱା ଅବସ୍ଥାରେ ଅଛନ୍ତି କିଏ ନା ତାଙ୍କର ପତ୍ନୀ, ସେ ତାଙ୍କୁ ସାଙ୍ଗେ ସାଙ୍ଗେ ବନ୍ଦୀ କରି ନେଇ ଆସିଛି ଏବଂ ତାଙ୍କୁ ମାରିଦେବା ପାଇଁ ଇଚ୍ଛା କରିଛି, କାରଣ ତାର ଗର୍ଭରୁ ଯେ ପୁତ୍ରଟା ଆସିବ ସେ ନିଶ୍ଚିତ ଭାବରେ ଆମର ଶତ୍ରୁ ହେବ, ଏ ବାପା ତ ଶତ୍ରୁ ହେଇଛି, ଏ ପୁତ୍ର ବି ନିଶ୍ଚିତ ଭାବରେ ଶତ୍ରୁ ହେବ, ସେଥିପାଇଁ ତାଙ୍କୁ ମାରିଦେବା ପାଇଁ ଇନ୍ଦ୍ର ଆଣୁଛନ୍ତି। କିନ୍ତୁ ନାରଦ ତାଙ୍କୁ ମନା କରିଲେ, ନା ସେ ଯାହାକୁ ତୁମେ ଭାବୁଛ ସେ ତୁମର ଶତ୍ରୁ ବୋଲି, ସେ ପ୍ରକୃତରେ ତୁମର ଶତ୍ରୁ ନୁହେଁ, ସେ ହେଉଛନ୍ତି ଭଗବାନଙ୍କ ଶ୍ରେଷ୍ଠ ଭକ୍ତ, ସେ ତୁମର ପରମ ମିତ୍ର, ତେଣୁ ତାଙ୍କୁ ତୁମେ ନିଅ ନା ଏବଂ ତାଙ୍କୁ ମୋ ଆଶ୍ରୟରେ ଛାଡ଼ିଦେବି, ମୁଁ ତାକୁ ଆଶ୍ରିତ, ମୁଁ ତାକୁ ରଖିବି। ଏଇଭଳି ଭାବରେ ନାରଦଙ୍କର ଆଶ୍ରିତ ହୋଇଛନ୍ତି ପୟାଦୁ, ତାଙ୍କର ଆଶ୍ରମରେ ରହିଛନ୍ତି ଏବଂ ନାରଦ ମହର୍ଷି ହିରଣ୍ୟକଶିପୁର ପତ୍ନୀଙ୍କୁ ଭାଗବତ କଥା କହିଛନ୍ତି, ଭଗବାନଙ୍କର କଥା କହିଛନ୍ତି, ଯେଉଁଥିପାଇଁ ପ୍ରହ୍ଲାଦ ମହାରାଜ ମାତୃଗର୍ଭରେ ଥାଇ ମଧ୍ୟ ତାହା ଶ୍ରବଣ କରିଛନ୍ତି ଏବଂ ଯାହା ସେ ପିଲାମାନଙ୍କୁ ତାଙ୍କର ସହପାଠୀମାନଙ୍କୁ କହୁଛନ୍ତି। କୌମା ଆଚରେତ ପ୍ରାଜ୍ଞ ଧର୍ମାନ ଭାଗବତା ନିଜ ଦୁର୍ଲଭଂ ମାନୁଷଂ ଜନ୍ମ ତଦ୍ରପି ଅର୍ଧୁତ ଅଧ୍ରୁବ ଅର୍ଥଦ, ଏ ମନୁଷ୍ୟ ଜୀବନ ଅନିତ୍ୟ ଏବଂ କେଜାଣି କାହାର ଏହି କେଉଁ ସମୟରେ ମୃତ୍ୟୁ ଆସି ପହଞ୍ଚିବ କହିହେବ ନାହିଁ, ତେଣୁ ଏହି ଦୁର୍ଲଭ ମନୁଷ୍ୟ ଜୀବନ ପାଇକି ଆମମାନଙ୍କୁ ଏହି ଭାଗବତ ପଥକୁ ଅନୁସରଣ କରିବା ପାଇଁ। ତାପରେ ଆହୁରି ଗୋଟିଏ କଥା କହିଛନ୍ତି ଦୈତ୍ୟ ବାଳକମାନଙ୍କୁ, ସୁଖଂ ଐନ୍ଦ୍ରିୟକଂ ଦୈତ୍ୟ ଦେହ ଯୋଗେନ ଦେହିନାମ ସର୍ବତ୍ର ଲଭତେ ଦୈବା ଯଥା ଦୁଃଖ ଅଯତ୍ନତ। ହେ ଦୈତ୍ୟ ବାଳକମାନେ, ହେ ଅସୁର ବାଳକମାନେ, ପ୍ରହ୍ଲାଦ କହୁଛନ୍ତି, ସୁଖଂ ଐନ୍ଦ୍ରିୟକଂ ଏ ଇନ୍ଦ୍ରିୟ ସୁଖ, ଯେଉଁ ଇନ୍ଦ୍ରିୟ ସୁଖ ପାଇଁ ଆମେମାନେ ପ୍ରଚେଷ୍ଟା କରୁଛେ, ଏ ଶରୀରଟାକୁ ସୁଖ ଦେବା ପାଇଁ, ଏ ଦେହଟାକୁ ସୁଖ ଦେବା ପାଇଁ ଆମେ ପ୍ରଚେଷ୍ଟା କରୁଛେ, ସବୁବେଳେ ଚେଷ୍ଟା ଚାଲିଛି ଆମର, ଅକ୍ଳାନ୍ତ ପରିଶ୍ରମ କରୁଛେ, ଯେ ପ୍ରକୃତରେ ବୁଦ୍ଧିମାନ ଲୋକ ସିଏ କରେ ନା ପରିଶ୍ରମ, ସେ ଦେହକୁ ସୁଖ ଦେବା ପାଇଁ ପରିଶ୍ରମ କରେ ନା, ଏଇ କଥା ପ୍ରହ୍ଲାଦ କହୁଛନ୍ତି। ଇଏ ଦେହ ସୁଖଟା ଆମମାନଙ୍କୁ ଆମର ପ୍ରାରବ୍ଧ କର୍ମ ଅନୁଯାୟୀ ଆମକୁ ନିଶ୍ଚିତ ଭାବରେ ମିଳିବ, ଆମମାନଙ୍କ ପ୍ରାରବ୍ଧ କର୍ମରେ ଯେତିକି ସୁଖ ଆମମାନଙ୍କୁ ଏ ଶରୀରରେ ମିଳିବା କଥା ଏହାକୁ ନିଶ୍ଚିତ ଭାବରେ ମିଳିବ, ଏଇଟା କେହି ପହଞ୍ଚାଇ ପାରିବ ନାହିଁ, ତେଣୁ ସେଥିପାଇଁ ପ୍ରଚେଷ୍ଟା କରିବାର କୌଣସି ଆବଶ୍ୟକତା ନାହିଁ। ଆମେମାନେ ଦୁଃଖ ପାଇଁ ପ୍ରଚେଷ୍ଟା କରୁନ, ଆମେମାନେ ଦୁଃଖ ପାଇବାକୁ ପ୍ରଚେଷ୍ଟା କରୁଛୁ, ଆମେମାନେ ସମସ୍ତେ ସୁଖ ପାଇବା ପାଇଁ ପ୍ରଚେଷ୍ଟା କରୁଛୁ, ଶାନ୍ତି ପାଇବା ପାଇଁ ପ୍ରଚେଷ୍ଟା କରୁଛୁ, ଆନନ୍ଦ ପାଇବା ପାଇଁ ପ୍ରଚେଷ୍ଟା କରୁଛୁ, କିନ୍ତୁ ଦୁଃଖ କାହିଁକି ଆମ ଜୀବନରେ ଆସୁଛି, ଦୁଃଖ କାହିଁକି ଯାଉଛି, ବିପଦ କାହିଁକି ଯାଉଛି, ଜଳଜନ୍ତ କାହିଁକି ଯାଉଛି, ପ୍ରତିବନ୍ଧକ କାହିଁକି ଯାଉଛି, ନା ଏଇଟା ପ୍ରାରବ୍ଧ କର୍ମର ଫଳ, ତେଣୁ ଆମମାନଙ୍କୁ ପ୍ରଚେଷ୍ଟା କରିବା ପାଇଁ ପଡ଼ିବ ଭଗବତ ଭକ୍ତି ମାର୍ଗରେ ଆମମାନଙ୍କୁ ଅଧିକରୁ ଅଧିକ ଅଗ୍ରଗତି କରିବା। ସେଥିପାଇଁ ପ୍ରହ୍ଲାଦ ମହାରାଜ ତାକୁ ସୁଖମ ଐନ୍ଦ୍ରିୟକଂ ଦୈତ୍ୟଂ ଦେହ ଯୋଗେନ ଦେଇନା, ଆମେ ଏଇ ଶରୀର ପାଇଛେ ମାନେ ଆମେ ନିଶ୍ଚିତ ଭାବରେ ଦୁଃଖ ଭୋଗ କରିବା, ଏଇଟା ହେଉଛି ପୂର୍ବ ପ୍ରାରବ୍ଧ କର୍ମର ଫଳ। ସର୍ବତ୍ର ଲଭତେ ଦୁଃଖ ଯଥା ଦୁଃଖ ଅଯତ୍ନ, ତେଣୁ ଦୁଃଖ ତ ଆମ ଜୀବନରେ ଆସୁଛି, ଆମେ ଦୁଃଖ ଚାହୁଁନାହୁଁ କିନ୍ତୁ ଦୁଃଖ ଆମ ଜୀବନରେ ଆସୁଛି, ସେହିଭଳି ଭାବରେ ସୁଖଟା ମଧ୍ୟ ନିଶ୍ଚିତ ଭାବରେ ଆମ ଜୀବନରେ ଆସିବ, ସୁଖ ପାଇଁ ପ୍ରଚେଷ୍ଟା କରିବାର କୌଣସି ଆବଶ୍ୟକତା ନାହିଁ, ଏଇ କଥା ପ୍ରହ୍ଲାଦ କହୁଛନ୍ତି। ତ ଏଇସବୁ କଥା ଶାସ୍ତ୍ର ଶ୍ରୀମଦ ଭାଗବତର ଖୁବ ସୁନ୍ଦର ଭାବରେ ବର୍ଣ୍ଣନା କରେ ଏବଂ ଭାଗବତର ଶେଷ ଶ୍ଳୋକରେ ପ୍ରଥମ ଶ୍ଳୋକରେ କୁହାଯାଇଛି ଆମେମାନେ କେମିତି ମୂହ୍ୟମାନ ହେଉଛେ, ଏ ଜଗତରେ ଆମେମାନେ କେମିତି ମାୟା ମୋହିତ ହେଉଛେ, ମୁଁ ପ୍ରଥମରୁ କହିଥିଲି, ସେଭଳି ଭାବରେ ପ୍ରଥମ ଶ୍ଳୋକରେ କୁହାଯାଇଛି। ହଁ ପ୍ରଥମ ଶ୍ଳୋକରେ ଭାଗବତରେ କୁହାଯାଉଛି କେମିତି ଆମେମାନେ ମୂଲ୍ୟମାନ ହେଉଛୁ, ଏପରିକି ବ୍ରହ୍ମା ଶିବ ଆଦି ଦେବତାମାନେ ସମସ୍ତେ ମୂଲ୍ୟମାନ ହେଉଛନ୍ତି, ଋଷିମୁନିମାନେ ସମସ୍ତେ ମୂଲ୍ୟମାନ ହେଉଛନ୍ତି, କିନ୍ତୁ ଭଗବାନ ସେ ହେଉଛନ୍ତି ପରମ ସତ୍ୟ, ତାଙ୍କ ନିକଟରେ ଆମେମାନେ ମୋର ପ୍ରଣାମ ଜଣାଉଛୁ, ବ୍ୟାସଦେବ ପ୍ରଣାମ କରୁଛନ୍ତି। କିନ୍ତୁ ଶେଷ ଶ୍ଳୋକରେ ଭାଗବତରେ କୁହାଯାଉଛି ନାମ ସଂକୀର୍ତ୍ତନ ଦସ୍ୟ ସର୍ବ ପାପ ପ୍ରଶମନମ୍ ପ୍ରଣମମ୍ ଦୁଃଖ ସମନମ୍ ଚ ତମ୍ ନମାମି ହରି ପରମ। ଆମମାନେ ଏଇ ଭୌତିକ ଜୀବନ ବିତାଉଛେ ବା ଏଇ ଯେଉଁ ଭୌତିକ ଜଗତରେ ଆମେମାନେ ମାନବ ଜୀବନ ଲାଭ କରିକି ଆମେମାନେ ଦୁଃଖ କଷ୍ଟ ପାଉଛେ, ତେଣୁ ଇଏ ଦୁଃଖ କଷ୍ଟର ଉଦ୍ଧାର ପାଇବା ପାଇଁ ଅତି ସରଳ ଏବଂ ସହଜ ଉପାୟ ହେଉଛି କ'ଣ ନା ନାମ ସଂକୀର୍ତ୍ତନ, ଭଗବାନ କୃଷ୍ଣଙ୍କର ଦିବ୍ୟ ନାମ ସଂକୀର୍ତ୍ତନ। ଆଉ ଅନ୍ୟ କୌଣସି ଉଦ୍ଧାରର ବସ୍ତୁ ନାହିଁ। ନାମ ସଂକୀର୍ତ୍ତନ ଯସ୍ୟ ସର୍ବ ପାପଂ ପ୍ରଶମନମ୍, ସବୁ ପାପରୁ ରକ୍ଷା ପାଇବା ପାଇଁ ସୁରକ୍ଷା ପାଇବା ପାଇଁ ଭଗବାନ କୃଷ୍ଣଙ୍କର ନାମ ସଂକୀର୍ତ୍ତନ। ଏଇ କଥା ପରୀକ୍ଷିତ ମହାରାଜଙ୍କୁ ମଧ୍ୟ ଶୁକଦେବ କହୁଛନ୍ତି। ହଁ ସେ କ'ଣ ସେ ଶ୍ଳୋକ ନାଇଁ ନାଇଁ ସେଇଟା ଆମେ କଳୌ ଦୋଷ ନିଧି ରାଜନସ୍ତି ଏକ ମହାନୁଗୁଣ କୀର୍ତ୍ତନାଦେବ କୃଷ୍ଣସ୍ୟ ମୁକ୍ତ ସଙ୍ଗ ପରଙ୍ଗରେ। ଶୁକଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ କହୁଛନ୍ତି ହେ ରାଜା, କଳିଯୁଗରେ ଅମାପ ଦୋଷ ଅଛି, ଅମାପ ପରିମାଣର ଦୋଷ ରହିଛି, କଳୌ ଦୋଷ ନିଧି ରାଜନସ୍ତି ଏକ ମହାନୁଗୁଣ, ଏତେ ଦୋଷ ରହିଲେ ମଧ୍ୟ ଗୋଟିଏ ମହାନୁଗୁଣ ଅଛି, କ'ଣ ନା କୀର୍ତ୍ତନାଦେବ କୃଷ୍ଣସ୍ୟ ଭଗବାନ କୃଷ୍ଣଙ୍କର ନାମ କୀର୍ତ୍ତନ। ଆଉ ଏହାଠାରୁ ଅନ୍ୟ ମୂଲ୍ୟବାନ ବସ୍ତୁ କଳିଯୁଗରେ ଆଉ କ'ଣ ଅଛି? ସେଥିପାଇଁ କଳିଯୁଗକୁ ପରୀକ୍ଷିତ ମହାରାଜ ମାରିଲେ ନାହିଁ। କାହିଁକି ମାରିଲେ ନାହିଁ ନା କଳିଯୁଗରେ ନାମ ସଂକୀର୍ତ୍ତନର ପ୍ରଭାବଟା ଅଛି। କଳୌ ଦୋଷ ନିଧେ ରାଜନସ୍ତି ଏକ ମହାନ ଗୁଣ କୀର୍ତ୍ତନାଦେବ କୃଷ୍ଣ ସେ ଭଗବାନ କୃଷ୍ଣଙ୍କର ନାମ କୀର୍ତ୍ତନ ଏବଂ ମୁକ୍ତ ସଙ୍ଗ ସାଧୁ ସଙ୍ଗ, ସାଧୁ ସଙ୍ଗରେ ଭଗବାନ କୃଷ୍ଣଙ୍କର ନାମ କୀର୍ତ୍ତନ ହେଲେ ହିଁ ଆମେମାନେ ଏଇ କଳିଯୁଗର ପାପର ପ୍ରାବଲ୍ୟରୁ ଆମେମାନେ ଉଦ୍ଧାର କରିବା। ତେଣୁ ବହୁ ଲୋକ କହୁଛନ୍ତି ଯେ ନାମ ସଂକୀର୍ତ୍ତନ ସମସ୍ତେ କରନ୍ତି କିଭଳି ଭାବରେ ନା, ଯେଉଁମାନଙ୍କର କିଛି କାମଧନ୍ଦା ନାହିଁ, ଯେଉଁମାନେ ଅନ୍ୟ ଉପରେ ନିର୍ଭର କରନ୍ତି, ଯେମିତି ଚୈତନ୍ୟ ମହାପ୍ରଭୁ ଯେତେବେଳେ କାଶୀରେ ନାମ ସଂକୀର୍ତ୍ତନ କରୁଥିଲେ ସେତେବେଳେ ମାୟାବାଦୀ ସନ୍ନ୍ୟାସୀମାନେ କହିଲେ ଯେ ଇଏ କ'ଣ ଗୋଟେ ପାଗଳ ଭଳିଆ ନାମ କୀର୍ତ୍ତନ କରୁଛନ୍ତି, ଯାହାଙ୍କର କିଛି କାମଧନ୍ଦା ନାହିଁ, ଆମ ସମ୍ପ୍ରଦାୟର ସନ୍ନ୍ୟାସୀମାନେ ତ ତପସ୍ୟା କରନ୍ତି, ଧ୍ୟାନ କରନ୍ତି, ବେଦ ଅଧ୍ୟୟନ କରନ୍ତି, ଇଏ ତାକୁ ଛାଡ଼ି ଦେଇକି କିଭଳି ଭାବରେ ପାଗଳ ଭଳିଆ ରାସ୍ତାରେ କାହିଁକି ବୁଲୁଛନ୍ତି? ନାମ ସଂକୀର୍ତ୍ତନ ଏଇମାନେ ହିଁ କରନ୍ତି ଯେଉଁମାନଙ୍କର କିଛି କାମଧନ୍ଦା ନାହିଁ, ମଠରେ ଖାଇକି ଖଟ ଶୁଅନ୍ତି ଏବଂ ଅନ୍ନ ଡାଲମା ଖାଆନ୍ତି, ଅନ୍ୟମାନଙ୍କଠାରୁ ଭିକ୍ଷା କରିକି ଚାଉଳ ଡାଲି ପନିପରିବା ଇତ୍ୟାଦି ଭିକ୍ଷା କରିବେ, ନାମ ସଂକୀର୍ତ୍ତନ କରିବେ, ଏମାନଙ୍କର କିଛି ଧନ୍ଦା ନାହିଁ। କିନ୍ତୁ ପ୍ରକୃତ ପକ୍ଷେ ଚୈତନ୍ୟ ମହାପୁ ସେଇ ଉଦ୍ଦେଶ୍ୟରେ ନାମ କୀର୍ତ୍ତନ କରୁନଥିଲେ, କାହିଁକି ନା ସେ କହିଛନ୍ତି ତାଙ୍କର ପାର୍ଷଦମାନଙ୍କୁ ଯେ ଏଇମାନେ ଲୋକମାନେ ଭଗବାନଙ୍କୁ ଭୁଲି ଯାଇଛନ୍ତି, ତେଣୁ ଆମେମାନେ ସେମାନଙ୍କୁ ଚେତନା ପ୍ରଦାନ କରୁଛୁ, କୃଷ୍ଣ ଚେତନା, ତୁମେ କୃଷ୍ଣଙ୍କୁ ଭୁଲି ଯାଇଛ, ତୁମେ ଭଗବାନଙ୍କର ନାମ ସ୍ମରଣ କର, ଶୁନ ଶୁନ ନିତ୍ୟାନନ୍ଦ ଶୁନ ହରିଦାସ ସର୍ବତ୍ର ଆମର ଆଜ୍ଞା କରହ ପ୍ରକାଶ ପ୍ରତି ଘରେ ଘରେ ଯାଇ କର ଏହି ଭିକ୍ଷା ବଲ କୃଷ୍ଣ ଭଜ କୃଷ୍ଣ କର କୃଷ୍ଣ ଶିକ୍ଷା। ସେ ତାଙ୍କର ପାର୍ଷଦମାନଙ୍କୁ କହୁଛନ୍ତି ନିତ୍ୟାନନ୍ଦ ପ୍ରଭୁ ଯିଏକି ବଳରାମ, ହରିଦାସ ପ୍ରଭୁ ଯିଏ ହେଉଛନ୍ତି ବ୍ରହ୍ମା, ବ୍ରହ୍ମା ଏବଂ ବଳରାମକୁ ସେ କହୁଛନ୍ତି ଯାଅ ପ୍ରତ୍ୟେକ ଘରେ ଘରେ ଯାଇ ତୁମେ ଭିକ୍ଷା କର। କି କ'ଣ ଭିକ୍ଷା କରିବ ନା, ତୁମେ କୃଷ୍ଣଙ୍କର ନାମ ଉଚ୍ଚାରଣ କର, ଏଇଟା ହେଉଛି ଆମର ଭିକ୍ଷା, ତୁମେ କୃଷ୍ଣଙ୍କର ନାମ ଜୋରରେ କୁହ, ତୁମେ କୃଷ୍ଣଙ୍କ ନାମ ଜୋରରେ କହିଲେ ହିଁ ଆମେ ଯିବୁ, ନହେଲେ ଯିବୁ ନାହିଁ ତୁମ ଘରକୁ, ଆମେ ମାଗୁନୁ ପଇସା ଦିଅ ଚାଉଳ ଦିଅ ପନିପରିବା ଦିଅ, ଆମେ ମାଗୁନୁ ନା ଭଗବାନ କୃଷ୍ଣଙ୍କର ନାମ ଉଚ୍ଚାରଣ କର, ଏଇଟା ହେଉଛି ଆମର ଭିକ୍ଷା, ଏଇ ହେଉଛି ମହାମନ୍ତ୍ର ନାମ ସଂକୀର୍ତ୍ତନ। ଏଇ ସଂକୀର୍ତ୍ତନ ଆମେ ଏଥିପାଇଁ କରୁ, ସଂକୀର୍ତ୍ତନ ହେଲେ ହିଁ ସର୍ବ ପାପ ପ୍ରଶମନ, ପାପର ପରିବେଶଟା ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହେବ। ପରିବେଶକୁ ବିଶୁଦ୍ଧ କରିବା ପାଇଁ, ବିଶୁଦ୍ଧ କରିବା ପାଇଁ କେତେ ପ୍ରକାର ପ୍ରଚେଷ୍ଟା କରାଯାଉଛି, କିନ୍ତୁ ପରିବେଶକୁ ବିଶୁଦ୍ଧ କରିବା ପାଇଁ ଏହା ହେଉଛି ଗୋଟିଏ ମାତ୍ର ଉପାୟ, ନାମ ସଂକୀର୍ତ୍ତନ ଯସ୍ୟ ସର୍ବ ପାପ ପ୍ରଶମନ ପ୍ରଣମ ଦୁଃଖ ସମନମ୍ ସମସ୍ତ ଦୁଃଖର ନିବାରଣ କାର୍ଯ୍ୟ, ସବୁ ଦୁଃଖର ନିବାରଣ କରିବା ହେଉଛି ହରିନାମ ତମ୍ ନମାମି ହରି ପରମ। ତେଣୁ ଭଗବାନ କୃଷ୍ଣଙ୍କର ନାମ ସଂକୀର୍ତ୍ତନ ହେଲେ ହିଁ ଆମେମାନେ ସବୁ ପ୍ରକାର ଦୁଃଖ ସବୁ ପ୍ରକାର ପାପରୁ ଉଦ୍ଧାର ପାଇପାରିବେ। ଏବଂ ଭାଗବତ ଶ୍ରବଣର ମହାତ୍ମ୍ୟ କଥା କୁହାଯାଉଛି, ଭାଗବତ ଶ୍ରବଣ କଲେ କ'ଣ ଫଳ ମିଳେ, ଲୋକମାନଙ୍କର ତ ସବୁ ରହିଛି ନା କଣ୍ଡିସନ, ଆମେ ଯେ କହୁଥିଲେ ସର୍ତ୍ତ ରହିଛି ଯେ ଆମେ ଭାଗବତ କଥା ଶୁଣିବୁ ଭାଗବତ କଥା ପଢ଼ିବୁ ଯେ ଆମକୁ ପ୍ରକୃତରେ କ'ଣ ଫଳ ମିଳିବ, ଆମର ସବୁବେଳେ ପରସେଣ୍ଟେଜ୍ ରହିଛି, ଏଇଟା କଲେ ଆମକୁ କ'ଣ ମିଳିବ, ଆମର ଲକ୍ଷ୍ୟଟା ସିଆଡ଼େ ଅଛି। ଠିକ୍ ଅଛି, ଆମେ ସେ କଥା ହିଁ କହିବା। ତୁଙ୍ଗଭଦ୍ରା ନଦୀ କୂଳରେ ଜଣେ ବ୍ରାହ୍ମଣ ବାସ କରୁଥିଲେ, ତାଙ୍କର ନାମ ଥିଲା ଆତ୍ମଦେବ, ଜଣେ ବ୍ରାହ୍ମଣ, ଏବଂ ତାଙ୍କର ଜଣେ ସ୍ତ୍ରୀ ଥିଲେ, ତାଙ୍କର ସ୍ତ୍ରୀର ନାମ ହେଉଛି ଧୁନ୍ଧୁଲି, ଧୁନ୍ଦୁଲି ବୋଲି ଯେମିତି ତାଙ୍କ ସ୍ତ୍ରୀ ଥିଲେ ଏବଂ ତାଙ୍କର କୌଣସି ସନ୍ତାନ ସନ୍ତତି ହେଉନଥିଲେ, ଏବଂ ଯେତେବେଳେ ସନ୍ତାନ ସନ୍ତତି ନ ହେଉଥିଲେ ସେତେବେଳେ ସେମାନେ ମନ ଦୁଃଖ କରିକି ସେମାନେ ଗୃହ ତ୍ୟାଗ କଲେ, କହିଲେ ଆମର ପିଲା ଜିନା ହେଲେ ନାହିଁ, ତେଣୁ ଆମେ କାହିଁକି ଘରେ ରହିବା, ଆଉ ଅନ୍ୟମାନେ ସମସ୍ତେ ଆମମାନଙ୍କ ଆଣ୍ଠୁକୁଡ଼ା ଆଣ୍ଠୁକୁଡ଼ି ବୋଲି କହିବେ, ତେଣୁ ଆମେ ଚାଲିଯିବା ଜଙ୍ଗଲରେ ଯାଇକି ଆମେ ଆତ୍ମହତ୍ୟା କରିବା। ତେଣୁ ସେମାନେ ସବୁ ଏହି ପ୍ରକାର ମନରେ ଚିନ୍ତା କରିକି ସ୍ୱାମୀ ସ୍ତ୍ରୀ ଜଣ ଜଙ୍ଗଲକୁ ପଳାଇ ଆସିଲେ, ଏବଂ ଜଙ୍ଗଲକୁ ପଳାଇ ଆସିକି ସେମାନେ ଜଣେ ସନ୍ନ୍ୟାସୀଙ୍କର ପାଖରେ ଆସି ପହଞ୍ଚିଲେ। ସନ୍ନ୍ୟାସୀ ଜଣେ ତପସ୍ୟା କରୁଥିଲେ, ତାଙ୍କ ପାଖରେ ଆସି ପହଞ୍ଚିକି ନିଜର ଦୁଃଖ କହିଲେ ଯେ ଏଇଭଳି ଭାବରେ ଆମର ପୁତ୍ର ସନ୍ତାନ ନାହାନ୍ତି, ଆମେ କିଭଳି ଭାବରେ ଆମର ଦୁଃଖ କିଭଳି ଭାବରେ ଦୂର ହେବ ଆପଣ କୁହନ୍ତୁ, ଆମେ ସେଥିପାଇଁ ଆତ୍ମହତ୍ୟା କରିବା ପାଇଁ ଜଙ୍ଗଲକୁ ଆସୁଛୁ। ସେତେବେଳେ ସେ ସନ୍ନ୍ୟାସୀ ତାଙ୍କୁ କହିଲେ ଯେ ସଗର ରାଜାଙ୍କର 60,000 ପୁତ୍ର ଥିଲେ, ସେମାନେ କ'ଣ ତାଙ୍କର କ'ଣ ତାଙ୍କର ଉପକାର କଲେ, ବରଂ ସେ ସଗର ବଂଶ ଧ୍ୱଂସ ହେଲା, ଭଗୀରଥ ଥିବା ହେତୁ ସଗର ବଂଶକୁ ସେ ଉଦ୍ଧାର କଲେ। ସେଭଳି ଭାବରେ ଚିତ୍ରକେତୁଙ୍କର ଗୋଟିଏ ପୁତ୍ର ଯେଉଁ ଜାତ ହେଲା, ସେ ପୁତ୍ରକୁ ତାଙ୍କୁ କ'ଣ ଉପକାର କଲା, ବରଂ ସେ ତାଙ୍କୁ ଅଧିକ ଦୁଃଖ ଦେଲା, ମରିଗଲା ଅର୍ଥସଂଗ। ତେଣୁ ତୁମର ଭାଗ୍ୟରେ ପୁତ୍ର ଲେଖା ନାହିଁ, ତୁମେ କାହିଁକି ପୁତ୍ର ପ୍ରତି ଏତେ ଆସକ୍ତ ଚିତ୍ର କରୁଛ, ସେ କହିଲେ ତୁମେ ପୁତ୍ର ପାଇଁ ଚିନ୍ତା କର ନାହିଁ, ବରଂ ଭଗବାନଙ୍କୁ ତୁମେ ଚିନ୍ତା କର, ସେ ହେଉଛି ସମସ୍ତଙ୍କ ଜୀବନର ଲକ୍ଷ୍ୟ, ଏବଂ ତାଙ୍କୁ ଚିନ୍ତା କରି ତୁମେ ତୁମର ଜୀବନ ନିର୍ବାହ କର, ଏବଂ ତାଙ୍କୁ ସ୍ମରଣ କରି ତୁମେ ସର୍ବତ୍ୟାଗ କର, ଏଇ କଥା ତାଙ୍କୁ କହିଲେ। କିନ୍ତୁ ଇଏ କହିଲେ ଆମର ଗୋଟିଏ ପୁତ୍ର ଆପଣ ଦିଅନ୍ତୁ, ଯେମିତି ଚିତ୍ରକେତୁ ରାଜା କହିଲେ ନାରଦେବ ମନ୍ଦିରରେ, ସେ ମଧ୍ୟ ସେହି ପ୍ରକାର କଥା କହିଲେ, ଠିକ୍ ଅଛି ଆମେ ଗୋଟେ ତୁମକୁ ଫଳ ଦେଉଛୁ, ସେ ଫଳଟି ନେଇକି ତୁମ ସ୍ତ୍ରୀକୁ ତୁମେ ଦେଇଦେବ, ଏବଂ ସେ ଫଳଟି ଖାଇସାରିଲା ପରେ ତୁମର ସ୍ତ୍ରୀଙ୍କର ଗୋଟେ ପୁତ୍ର ଦାନ କରିବ। ତେଣୁ ଏହି ପ୍ରକାର ଭାବରେ ସେ ଫଳଟି ତାଙ୍କୁ ଦେଇଦେବ, ଏବଂ ସେ ଫଳଟି ଯେତେବେଳେ ଆଣିକି ସ୍ୱାମୀ ବ୍ରାହ୍ମଣ ସେ ଆଣି ଯେତେବେଳେ ତାଙ୍କ ସ୍ତ୍ରୀଙ୍କୁ ପ୍ରଦାନ କଲେ, ସ୍ତ୍ରୀଟା ହେଉଛି ବଦମାସ ଲୋକ, ସ୍ତ୍ରୀଟା ହେଉଛି ବହୁତ କପଟି, ବହୁତ କ୍ରୂର ସ୍ୱଭାବ, ସେ ଚିନ୍ତା କଲା ଯଦି ମୁଁ ଫଳଟି ଖାଇଦିଏ ତାହେଲେ ମୋର ଗର୍ଭବାସ ହେବ, ମୋ ପେଟ ବଢ଼ିବ, ମୁଁ ଚାଲିପାରିବି ନାହିଁ, ଏବଂ ଚାଲିପାରିବି ନାହିଁ ତ ମୁଁ ଖାଇପାରିବି ନାହିଁ, ଖାଇଲେ ମୋର ହଜମ ହେବ ନାହିଁ, ଏସବୁ କଥା ଚିନ୍ତା କଲା। ଯଦି ଲୋକ ଚୋର ଆସିକି ଘରେ ପହଞ୍ଚିଗଲା ତାହେଲେ ମୁଁ ଦୌଡ଼ିକି ଯାଇପାରିବିନି, ଏହି ପ୍ରକାର ମନରେ ସବୁ ଚିନ୍ତା କଲା। ତେଣୁ ସେ କ'ଣ କଲା, ମୁଁ ଏଇ ଫଳଟି ଖାଇଦେବି ବୋଲି ଚିନ୍ତା କଲା, ଏବଂ ତା'ର ଯିଏ ଯେଉଁ ନଣନ୍ଦ ବା ତା'ର ଯେଉଁ ତା'ର ଗୋଟେ ଭଉଣୀ ଥିଲା, ସରି ତା'ର ଗୋଟେ ଭଉଣୀ ଥିଲା, ସିଏ କ'ଣ ସିଏ ବି ମଧ୍ୟ ତା'ର ଗର୍ଭ ହୋଇଥିଲା। ସେ କହିଲା ତୁ ତୋର ପୁତ୍ରଟାକୁ ଆମକୁ ଦେଇଦେ, ଏବଂ ଆମେ ମୁଁ କହିବି ଯେ ମୋର ଗୋଟେ ପୁତ୍ର ହେଇଛି ବୋଲି, ଏବଂ ମୋ ସ୍ୱାମୀଙ୍କୁ ସେ ମୋର ସ୍ୱାମୀଙ୍କ ଧନରତ୍ନ ଆଣିକି ଦେଇଦେବି, ତେଣୁ ମୁଁ ଅଭିନୟ କରିବି ଯେ ମୁଁ ଫଳଟି ଖାଇଛି ବୋଲି, କିନ୍ତୁ ତୋ ପୁତ୍ରଟାକୁ ମୋତେ ଦେଇଦେବି। ସେ ସେଥିରେ ରାଜି ହେଇଗଲା, ତା ଭଉଣୀଟା ବହୁତ ତା'ର ଅର୍ଥର ଅଭାବ ଥିଲା, ସେ ରାଜି ହେଇଗଲା, କହିଲା ଠିକ୍ ଅଛି ମୁଁ ପୁତ୍ରଟା ତୋତେ ଦେଇଦେବି ଏବଂ ମୋତେ କିଛି ଅର୍ଥ ଦେଇଦେବି। ତେଣୁ ସେ ପୁତ୍ରଟିକୁ ଇଏ ନିଜେ ନେଇ ଆସିଲା ଏବଂ ନିଜର ପୁତ୍ର ବୋଲି କହିଲା, ଏବଂ ସ୍ୱାମୀ କହିଲା ଯେ ମୁଁ ସେ ଫଳଟି ଖାଇଦେଇଛି, କିନ୍ତୁ ପ୍ରକୃତରେ ସେ ଫଳଟି ଗୋଟେ ଗାଈରେ ଖାଇବାକୁ ଥିଲା, ପରୀକ୍ଷା କରିବାକୁ, ଯେ ପ୍ରକୃତ ଦେଖିବା ଗାଈରେ କ'ଣ ହେଉଛି। ତେଣୁ ସେ ଗାଈଟି ଖାଇଦେଲା ଯେତେବେଳେ ସେ ଫଳ, ସେ ଗାଈଟି ଖାଇଲା ପରେ ଗୋଟିଏ ଗାଈର ଗୋଟିଏ ମଧ୍ୟ ପୁତ୍ରଟିଏ ଯାହା ଥିଲା, ଗୋଟେ ମନୁଷ୍ୟ ପୁତ୍ର, ମନୁଷ୍ୟ ପୁତ୍ର, ବାଛୁରୀ ନୁହଁ, ଗାଈ ଭଳି ନୁହଁ, ଗୋଟେ ମନୁଷ୍ୟ ପୁତ୍ର ଯାହା ଥିଲା, କିନ୍ତୁ ସବୁଗୁଡ଼ିକ ତା'ର ଅଙ୍ଗ ପ୍ରତ୍ୟଙ୍ଗ ଠିକ୍ ମନୁଷ୍ୟ ଭଳି, କିନ୍ତୁ କାନଟା ହେଉଛି ଗୋରୁ କାନ। ତେଣୁ ସେଥିପାଇଁ ତା' ନାମ ରଖାଗଲା ଗୋକର୍ଣ୍ଣ। ତେଣୁ ସେ ପିଲାଟିର ନାମ ଗୋକର୍ଣ୍ଣ ରଖାଗଲା, ଏବଂ ଏଇ ଯେଉଁ ପିଲାଟି ଯାହା ଥିଲା ଇଏ ହେଉଛି ଧୁନ୍ଦୁକାରୀ, ଏ ପିଲାଟିର ନାମ ଧୁନ୍ଦୁକାରୀ ରଖାଗଲା। ଧୁନ୍ଦୁକାରୀଟା ହେଉଛି ସବୁଠାରୁ ବଦମାସ ଆଉ ଖଳ ସ୍ୱଭାବର ବ୍ୟକ୍ତି, କିନ୍ତୁ ଗୋକର୍ଣ୍ଣ ଯିଏ ଗାଈର ଯେଉଁ ପୁତ୍ରଟି ଯାହା ଥିଲା ସିଏ ହେଉଛି ଉତ୍ତମ ସ୍ୱଭାବ, କାରଣ ସେ ଫଳଟି ଖାଇଛି ସିଏ ଗାଈ, ଏବଂ ସେ ପିଲାଟି ବଡ଼ ଭଲ ଭଲ ପିଲାଟି ଥିଲା, ସାଧୁ ସ୍ୱଭାବ ବିଶିଷ୍ଟ ହେଲା। କିନ୍ତୁ ଏଇ ଯେଉଁ ପିଲାଟି ଯାହା ଥିଲା ଏଇ ପିଲାଟି ତା ବାପା ମାଆଙ୍କୁ ବହୁତ ଦୁଃଖ ଦେଲା, ଏବଂ ଯେଉଁଥିପାଇଁ ବାପା ତା'ର ଛାଡ଼ିକି ପଳେଇଲା ବଣ ଜଙ୍ଗଲକୁ, ସେ ପଳେଇକି ତପସ୍ୟା କରି ତା ଜୀବନ ସେଠି ସେ ତ୍ୟାଗ କଲା, ଏବଂ ମାଆକୁ ଇଏ ବଡ଼ ଯନ୍ତ୍ରଣା ଦେଲା, ଯେଉଁଥିପାଇଁ ମାଆ ଆଉ ସହିପାରିଲା ନାହିଁ, ମାଆ ଯାଇକି ଆତ୍ମହତ୍ୟା କଲା, କୂଅରେ ପଡ଼ିକି କୂଅର ପାଣିରେ ପଡ଼ିକି ଆତ୍ମହତ୍ୟା କଲା, ଏବଂ ସେ ପୁତ୍ରଟି ଧୁନ୍ଦୁକାରୀ ଯେ ବେଶ୍ୟାମାନଙ୍କୁ ବିବାହ କଲା, ଏବଂ ବେଶ୍ୟାମାନଙ୍କୁ ସବୁ ସନ୍ତୁଷ୍ଟ କରିବା ପାଇଁ ଚୋରି କଲା ଇତ୍ୟାଦି ବହୁ ପ୍ରକାର ପାପ କାର୍ଯ୍ୟ କଲା, ଏବଂ ସେ ବେଶ୍ୟାମାନେ ଚିନ୍ତା କଲେ ଆମକୁ କେତେ ଦିନ ଏହି ପ୍ରକାର ଅର୍ଥ ସେ ଦେବ, କାରଣ ଚୋରି କରିବ କେତେ ଦିନ, ନିଶ୍ଚିତ ଭାବରେ ଅଭାବରେ ପଡ଼ିବ ଏବଂ ଆମକୁ ସମ୍ଭାଳି ପାରିବନି। ତେଣୁ ସେମାନେ କ'ଣ କଲେ, ବେଶ୍ୟାମାନେ କ'ଣ କଲେ, ତାକୁ ସମସ୍ତେ ମାରିଦେଲେ, ରାତିରେ ଶୋଇଥିବା ଅବସ୍ଥାରେ ତାକୁ ପିଟିକି ମାରିଦେଲେ, ତା ସ୍ୱାମୀ ମାରିଦେଇକି ସେମାନେ ଗୋଟିଏ ଗାତ ଖୋଳିକି ତାକୁ ପୋତି ପକେଇଲେ, ଏବଂ ସେ ଗାତ ଖୋଳି ପୋତିବା ପରେ ସେଟା ପରେ ପ୍ରେତ ହେଇଗଲା, ସେ ପ୍ରେତ ହେଇଗଲା ତା ସ୍ୱାମୀ, ଏବଂ ସେ ପ୍ରେତଟି ଯାଇକି ସମସ୍ତଙ୍କ ପାଖରେ ଯାଇକି ପହଞ୍ଚିକି ସେ ଡରେଇଲା ସମସ୍ତଙ୍କୁ, ଏବଂ ବାୟୁ ଶରୀର ପାଇଲା, ସେ ବାୟୁର ଶରୀର ଭିତରେ ସେ ରହିଥା, ଏବଂ ଅନ୍ୟମାନଙ୍କୁ ସେ ଡରେଇଲେ, ଏପରିକି ଗୋକର୍ଣ୍ଣ ଯିଏ ଗୋକର୍ଣ୍ଣ ସେତେବେଳେ ତୀର୍ଥ ପରିବ୍ରାଜନ କରୁଥାନ୍ତି, ସେ ଗୋଟିଏ ତୀର୍ଥସ୍ଥାନରେ ଥାନ୍ତି, ଏବଂ ସେ ତୀର୍ଥସ୍ଥାନରେ ପହଞ୍ଚିକି ଇଏ ଯେଉଁ ଧୁନ୍ଦୁକାରୀ ଯେଉଁ ପ୍ରେତ ସିଏ ଯାଇ ଡରେଇଲା ବିଭିନ୍ନ ପ୍ରକାର ରୂପ, କେତେବେଳେ ଗୋଟେ ଗାଈର ରୂପ ହେଇଗଲା, କେତେବେଳେ ଗୋଟେ ଘୋଡ଼ାର ରୂପ ହେଇଗଲା, କେତେବେଳେ ଗୋଟେ ମନୁଷ୍ୟର ରୂପ ହେଇଗଲା, କେତେବେଳେ ଗୋଟେ କୁକୁର ରୂପ ହେଇଗଲା, କେତେବେଳେ ଗୋଟେ ବିରାଡ଼ି ରୂପ ହେଇଗଲା, କାହିଁକିନା ତାର ଆତ୍ମା ପରିତୃପ୍ତ ହେଇଯିବ, ସେଥିପାଇଁ ଏଇ ପ୍ରକାର ରୂପ ଧାରଣ କଲା। କିନ୍ତୁ ଗୋକର୍ଣ୍ଣ ତମେ ଜାଣିପାରିଲା ଯିଏ ହେଉଛି ସେ ଧନ୍ଦୁକାରୀ ହେଉଛି, ସେ କହିଲା କାହିଁକି ତୁ ଏ ପ୍ରକାର ମୋତେ କାହିଁକି ରୂପ ପ୍ରଦର୍ଶନ କରୁଛୁ, କହିଲେ ମୁଁ ଆଜ୍ଞା ମୋର ଆତ୍ମା ପରିତୃପ୍ତ ହେଇନି, ମୁଁ ସେଥିପାଇଁ ବହୁତ ଦୁଃଖ ପାଉଛି, ଆପଣ କିଛି ଆର ଉପାୟ କରନ୍ତୁ। ସେ କହିଲା ମୁଁ ତୋର ଆତ୍ମାକୁ ତୃପ୍ତି କରିବା ପାଇଁ ମୁଁ ସବୁ ପିଣ୍ଡ ପାଣି ପ୍ରଦାନ କରିଣି, ଗୟା ଇତ୍ୟାଦି ଗୟା ତୀର୍ଥସ୍ଥାନ ବା ତ୍ରିବେଣୀ ସଙ୍ଗମରେ ମୁଁ ମୋର କାର୍ଯ୍ୟ କରିସାରିଛି, କାହିଁକି ତୋର କାହିଁକି ଏ ପ୍ରକାର ଆତ୍ମା ପରିତୃପ୍ତି ହେଇନା। ତେଣୁ ଏ ପ୍ରଶ୍ନ ସେଠୁ କହିଲା ଯେ ଆପଣ ସୂର୍ଯ୍ୟଦେବକୁ ଏ ପ୍ରଶ୍ନ ଜିଜ୍ଞାସା କରନ୍ତୁ, ଯେ ପ୍ରକୃତପକ୍ଷେ ସେ ତାର ଉତ୍ତର ଦେବେ। ସୂର୍ଯ୍ୟଙ୍କୁ ଜିଜ୍ଞାସା କଲେ ଗୋକର୍ଣ୍ଣ ଯେ ୟାର ଉପାୟ ପ୍ରକୃତରେ କ'ଣ, ୟାର ଆତ୍ମାର ପ୍ରକୃତ ପକ୍ଷେ ପରିତୃପ୍ତି ବା ଆତ୍ମା କିଭଳି ଭାବରେ ଭଗବାନ ଭଗବତ ଧାମ କିଭଳି ଭାବରେ ଯାତ୍ରା କରିବ। ସେତେବେଳେ ସୂର୍ଯ୍ୟଦେବ ଉତ୍ତର କଲେ ଯେ ତୁମେ ଭାଗବତ ପାରାୟଣ କର, ତୁମେ ସାତ ଦିନ ଭାଗବତ କଥା କୀର୍ତ୍ତନ କର ଏବଂ ଭାଗବତ ଶ୍ରବଣ କଲେ ଏ ଆତ୍ମା ପରିତୃପ୍ତ ହେବ। ତେଣୁ ଗୋକର୍ଣ୍ଣ ତାଙ୍କର କଥା ଅନୁଯାୟୀ ସୂର୍ଯ୍ୟଦେବଙ୍କର କଥା ଅନୁଯାୟୀ ଭାଗବତ କଥା ପାରାୟଣ କରେ, ସାତ ଦିନ ଧରି ସେ ମୋତେ ଭାଗବତଙ୍କ କଥା ପାରାୟଣ କରେ। ପ୍ରଥମ ଦିବସରେ ଯେତେବେଳେ ଭାଗବତ କଥା କହୁଛନ୍ତି, ସେ ପ୍ରେତଟି ଯିଏ ଶ୍ରବଣ କରୁଛି, ସେ ଧୁନ୍ଧୁକାରୀ ଗୋଟିଏ ବାଉଁଶ ଭିତରେ ସେ ପ୍ରବେଶ କରିଛି, କାରଣ ବାୟୁ ରୂପ ଧାରଣ କରୁଛି, ଯେଉଁ ସ୍ଥାନରେ ମଧ୍ୟ ସେ ପ୍ରବେଶ କରିଛି, ସେ ବାଉଁଶର ସାତଟା ଗଣ୍ଠି ଅଛି ଏବଂ ସେ ବାଉଁଶ ଭିତରେ ସେ ପ୍ରବେଶ କରିଛି ଏବଂ ମନଧ୍ୟାନ ସହକାରେ ନିବିଷ୍ଟ ଚିତ୍ତରେ ସେ ଭାଗବତର କଥା ଶ୍ରବଣ କରୁଛି ଏବଂ ପ୍ରଥମ ଦିନରେ ଶ୍ରବଣ କରିକି ତାର ଗୋଟିଏ ଗଣ୍ଠି ସେ ଫାଟିଗଲା, ବାଉଁଶର ଗୋଟିଏ ଗଣ୍ଠି ଖୁବ୍ ଜୋରରେ ଶବ୍ଦ କଲା ଏବଂ ଦ୍ୱିତୀୟ ଦିନରେ ଏଇଭଳି ଭାବରେ ଆଉ ଗୋଟିଏ ଗଣ୍ଠି ଫାଟିଲା ଏବଂ ସପ୍ତମ ଦିବସରେ ସାତଟା ଗଣ୍ଠି ଢୋ 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 କରି ଫାଟିଲା ଏବଂ ତାର ଆତ୍ମା ଭଗବତ ଧାମକୁ ଯାତ୍ରା କଲା, ଗୋଟିଏ ରଥରେ ବସିକି ସମସ୍ତେ ତାହାକୁ ଦର୍ଶନ କଲେ। ଗୋକର୍ଣ୍ଣ ସେତେବେଳେ ପଚାରୁଛନ୍ତି ସେଇ ଯେଉଁମାନେ ନେଇକି ଯାଉଛନ୍ତି ସେ ରଥରେ, ସେ ବନ୍ଧୁକାରୀର ଶରୀରକୁ ନେଇକି ଯାଉଛନ୍ତି, ସେ ଦିବ୍ୟ ଶରୀର ପ୍ରାପ୍ତ ହୋଇ ସେ ପଚାରୁଛନ୍ତି ଯେ ଆପଣ କାହିଁକି ଏଇ ଧୁନ୍ଧୁକାରୀକୁ ନେଇକି ଗଲେ, ଅନ୍ୟମାନେ ତ ସମସ୍ତେ ଶ୍ରବଣ କରୁଥିଲେ, ଶ୍ରୋତାମାନେ ଥିଲେ, ସେମାନେ କ'ଣ ଭାଗବତ ଶ୍ରବଣ ଫଳ ପାଇଲେ ନାହିଁ। ସେହି ସମୟରେ ସେ ଉତ୍ତର ଦେଉଛନ୍ତି, ଯେଉଁମାନେ ରଥ ନେଇକି ଆସିଥିଲେ ସେମାନେ କହୁଛନ୍ତି ଯେ ଏମାନେ ଯେଉଁ ଭାଗବତ ଶ୍ରବଣ କରୁଛନ୍ତି ଏମାନେ ପ୍ରକୃତ ନିବିଷ୍ଟ ଚିତ୍ତ ଏଙ୍କର ନାହିଁ, କାହିଁକି ନା ଏଇ ଯେଉଁ ପ୍ରେତଟା ଥିଲା ସିଏ ଏକାନ୍ତ ନିବିଷ୍ଟ ଭାବରେ ଭାଗବତ ଶ୍ରବଣ କରୁଥିଲା, ଯେମିତି ପ୍ରହ୍ଲାଦ ମହାରାଜ ମାତୃଗର୍ଭରେ ଥାଇକି ମଧ୍ୟ ସିଏ ଶୁଣୁଥିଲେ ନାରଦ ମହର୍ଷିଙ୍କର କଥା, କୌଣସି ପ୍ରକାର ଭାବରେ ତାଙ୍କର ବିଚଳିତ ଚିତ୍ତ ନଥିଲା, କିନ୍ତୁ କୟାଧୁଙ୍କର ବିଚଳିତ ଚିତ୍ତ ଥିଲା, ସେ ମନେ ରଖିପାରି ନାହାନ୍ତି ନାରଦଙ୍କର କଥା, କିନ୍ତୁ ପ୍ରହ୍ଲାଦ ମହାରାଜଙ୍କର ସବୁ କଥା ମନେ ଥିଲା। ସେହିଭଳି ଭାବରେ ପ୍ରେତଟି ଖାଇକି ମଧ୍ୟ ସିଏ ଉପବାସ କରିଛି ଏବଂ ଗୋକର୍ଣ୍ଣଙ୍କର କଥା ମୂଳରୁ ଶେଷ ଯାଏ ସବୁ କଥା ଶ୍ରବଣ କରିଛି, ଯେଉଁଥିପାଇଁ ଭାଗବତ ଶ୍ରବଣର ସେ ଫଳପ୍ରାପ୍ତ ହୁଏ। କିନ୍ତୁ ଆପଣମାନେ ସମସ୍ତେ ଶୁଣିଛନ୍ତି କିନ୍ତୁ ମନ ଆପଣଙ୍କର ଅନ୍ୟ ମନସ୍କ, ଯେଉଁଥିପାଇଁ ଆପଣମାନେ ସେ ଫଳ ପାଇପାରିଲା, ତେଣୁ ଆଉ ଥରେ ପୁଣି ଗୋକର୍ଣ୍ଣ ଭାଗବତ କଥା ପାରାୟଣ କଲେ ଏବଂ ସମସ୍ତେ ଶ୍ରବଣ କଲେ ଠିକ୍ ଭାବରେ ମନଦୃଷ୍ଟ ଚିତ୍ତରେ ଏବଂ ଶ୍ରବଣ କଲା ପରେ ସେ ଭାଗବତ ଫଳ ଶ୍ରବଣର ଫଳପ୍ରାପ୍ତ ହେଲେ ଏବଂ ସମସ୍ତେ ଦିବ୍ୟ ଧାମକୁ ଯାତ୍ରା କଲେ। ତେଣୁ ଏହି ହେଉଛି ଭାଗବତ ଶ୍ରବଣ ଫଳ। ସେଥିପାଇଁ ଆମମାନଙ୍କୁ ଭାଗବତ କଥା ଶ୍ରବଣ କରିବା ପାଇଁ ପଡ଼ିବ। ଭାଗବତର ଦୁଇ ପ୍ରକାର ସଙ୍ଗ କରାଯାଏ, ଗୋଟେ ହେଉଛି ଭକ୍ତ ଭାଗବତ, ଆଉ ହେଉଛି ଗୋଟେ ଗ୍ରନ୍ଥ ଭାଗବତ। ଯେଉଁମାନେ ଭକ୍ତ ସେମାନେ ଭାଗବତ କଥାକୁ ନିଜ ଜୀବନରେ ଆଚରଣ କରୁଛନ୍ତି, ସେମାନଙ୍କଠାରୁ ଭାଗବତ କଥା ଶ୍ରବଣ କରାଯାଏ, ଆଉ ଗୋଟେ ହେଉଛି ଗ୍ରନ୍ଥ ଭାଗବତ। ଯଦି ଭକ୍ତ ନାହାନ୍ତି ତାହେଲେ ଆମ ନିକଟରେ ଗ୍ରନ୍ଥ ଅଛି, ସେ ଗ୍ରନ୍ଥକୁ ଆମେମାନେ ଅଧ୍ୟୟନ କରିବା ମଧ୍ୟ ଉଚିତ। ତେଣୁ ଏହି ପ୍ରକାର ଭାବରେ ଭାଗବତ ଅଧ୍ୟୟନ କଲେ ଆମ ଭିତରେ ଯେଉଁ ମହିଳା ଅଛି, ନଷ୍ଟ ପ୍ରାୟେଷୁ ଅଭଦ୍ରେଷୁ ନିତ୍ୟଂ ଭାଗବତ ସେବୟା, ଭଗବତୀ ଉତ୍ତମ ଶ୍ରୋତେ ଭକ୍ତିର ଭଗବତୀ ନୈଷ୍ଠୀ। ଆମ ଭିତରେ ଯେଉଁ ମହିଳା ଅଛି, ଆବର୍ଜନା ଅଛି, ଯେତେ ପ୍ରକାର ସବୁ ଖରାପ ଜିନିଷ ଅଛି, ଏ ଭାଗବତ ଶ୍ରବଣ କରିବା ଦ୍ୱାରା ହିଁ ଏଗୁଡ଼ାକ ସବୁ ନଷ୍ଟ ହେବ। ନିତ୍ୟ ପୁଣି ଗୋଟିଏ ଦିନର କଥା ନୁହେଁ, ଆଜି ଭାଗବତର ଆବିର୍ଭାବ ପୋଥି ଆମେ କେବଳ ଭାଗବତ କଥା ଆଲୋଚନା କରିବା, ଆଉ କାଲିଠାରୁ କରିବା ନାହିଁ, ନା ତା ନୁହଁ। ଭାଗବତ ପୋଥି ବର୍ତ୍ତମାନ ରହିକି ସବୁ ଅଳନ୍ଧୁ ଲାଗିଗଲାଣି, ବିଡ଼ୁ ବୁଢ଼ିଆଣୀ ବସା ହେଇଗଲାଣି। ଭାଗବତ ଘରେ ଆମର ଭାଗବତ ଅଛି, କି ଭାଗବତ ପଢ଼ୁନା ଆମେ, ବା ଭାଗବତ କଥାକୁ ଆମେ ଜାଣୁନେ, ଭାଗବତରେ କେଉଁ କଥା କୁହାଯାଇଛି, କେଉଁ ପ୍ରକାର ଉଦ୍ଦେଶ୍ୟ ରଖିକି ଆମମାନଙ୍କୁ କୁହାଯାଇଛି ଭାଗବତ କଥା, ସେ କଥାକୁ ଆମେ କେହି ହୃଦୟଙ୍ଗମ କରୁନାହିଁ। କିନ୍ତୁ ଆମେ କହୁଛେ ଆମ ଘରେ ଭାଗବତ ଅଛି, ଆମେ ଜାଣିଛେ, କିନ୍ତୁ ତାହାକୁ ଅଧ୍ୟୟନ କରିବା ପାଇଁ ପଡ଼ିବ, ତା'ର ଅର୍ଥକୁ ଆମମାନଙ୍କୁ ହୃଦୟଙ୍ଗମ କରିବା ପାଇଁ ପଡ଼ିବ, ତାହେଲେ ଆମ ଜୀବନର ଉଦ୍ଦେଶ୍ୟ ସାରେ। ନଷ୍ଟ ପ୍ରାୟେଷୁ ଅଭଦ୍ରେଷୁ ନିତ୍ୟଂ ଭାଗବତ ସେବୟା, ଭଗବତୀ ଉତ୍ତମ ଶ୍ଳୋକରେ ଭକ୍ତି ଭଗବତୀ ନଷ୍ଟି। ଏବଂ ଜୀବନର ପରମ ଅର୍ଥ ଲାଭ ହେବ କୃଷ୍ଣ ଭକ୍ତି, ଯାହା ହିଁ ମାନବ ଜୀବନର ଉଦ୍ଦେଶ୍ୟ, ହା କୃଷ୍ଣ ବୋଲି ଯାଉଛି, ମନୁଷ୍ୟ ଜୀବନର ଶେଷ ଉଦ୍ଦେଶ୍ୟ ହେଉଛି ଭଗବାନଙ୍କୁ ସ୍ମରଣ କରି ସଦତ୍ୟାଗ କରିବା। ପରିଚିତ ମହାରାଜ ସେହି ପ୍ରଶ୍ନ ହିଁ ପଚାରିଥିଲେ ଯେ ଅନ୍ତିମ ସମୟରେ ଜଣେ ଲୋକ ଯେତେବେଳେ ଅଛି, ମୃତ୍ୟୁ ସମୟ ଅଛି, ତାର ସେ କ'ଣ କରିବ, ଏ କଥା ସୁଖଦେବଙ୍କୁ ପଚାରିଲା। ଯାହାର ମୃତ୍ୟୁ ସମୟ ତା ପ୍ରଥମ କାର୍ଯ୍ୟ କ'ଣ, ସେ କଥା ପରିପ୍ରେକ୍ଷିତ ମହାରାଜ ସେ କଥା କହୁଛନ୍ତି ଏତାଭ୍ୟାମ ସାଂଖ୍ୟ ଯୋଗାଭ୍ୟାମ ସ୍ୱଧର୍ମମ ପରିନିଷ୍ଠୟା ଭାଗବତରେ କୁହାଯାଏ ପ୍ରଥମ ସ୍କନ୍ଧରେ ଜନ୍ମ ଲାଭ ପରପୁଂସା ଅନ୍ତେ ନାରାୟଣ ସ୍ମୃତି ଶେଷ କଥା କହିଲେ କହିଲେ ଆମେମାନେ ଜୀବନରେ ବହୁତ କିଛି କାର୍ଯ୍ୟ କରୁଛେ ଯଦି ମୃତ୍ୟୁ ସମୟରେ ଅନ୍ତିମ ସମୟରେ ଭଗବାନଙ୍କର ସ୍ମୃତି ନହେଲା କୃଷ୍ଣଙ୍କର ସ୍ମୃତି ନହେଲା ନାରାୟଣଙ୍କର ସ୍ମୃତି ନହେଲା ତାହେଲେ ଏଇ ଜୀବନ ହେଉଛି ବୃଥା ଯେମିତି ପାଠ ପଢି ପଢିକି ପରୀକ୍ଷା ହଲରେ ଯଦି ଆମେ କିଛି ନ ଲେଖିବା ତାହେଲେ କ'ଣ ହେବ ପରିଣତି କ'ଣ ହେବ ହେଲ ସେଭଳି ଭାବରେ ଆମ ଜୀବନରେ ବହୁତ କିଛି କାର୍ଯ୍ୟ କରି ଯେ ଅନ୍ତିମ ସମୟରେ ନାରାୟଣ ସ୍ମୃତି ନହେଲା କୃଷ୍ଣ ନାମ ଉଚ୍ଚାରଣ ନହେଲା ତାହେଲେ ଆମ ଜୀବନ ସମ୍ପୂର୍ଣ୍ଣ ହେବ ଜୀବନ ମୃତ୍ୟୁ ସମୟଟା ହେଉଛି ପରୀକ୍ଷାର ସମୟ ଆମେ ପରୀକ୍ଷା ଦେଉଛୁ ସେତିକିବେଳେ ପରୀକ୍ଷା ହଲ୍ ସେଟା ପରୀକ୍ଷା ହଲ୍ରେ ଯଦି ଆମେ କିଛି ନ ଲେଖିବା ଅର୍ଥାତ୍ ତାହେଲେ କ'ଣ ହେବ ତେଣୁ ସେଇଭଳି ଭାବରେ ଅନ୍ତିମ ସମୟରେ କୃଷ୍ଣ ନାମ ଉଚ୍ଚାରଣ କଲେ ହିଁ ଆମ ଜୀବନ ସଫଳ ଏଇ କଥା ହିଁ ଭାଗବତ ଆମକୁ ଶିକ୍ଷା ଦେଇଛୁ ସେ କଥାକୁ ଅଧ୍ୟୟନ କଲେ ସେ କଥାକୁ ଶ୍ରବଣ କଲେ ଆମେ ଏହି ଶିକ୍ଷା କରିବା ଆମ ଜୀବନର ଉଦ୍ଦେଶ୍ୟ ସଫଳ ହେବ ଜୟ ଗ୍ରନ୍ଥରାଶି ଭାଗବତ ଶ୍ରୀ ପ୍ରଭୁପାଦ ମହାରାଜ ଜୟ ଶ୍ରୀ ଅନନ୍ତ।